नमो भगवते वासुदेवाय। श्रीमद्भागवत तुम्हारा 33 अध्याय आम श्रवण करथले। परीक्षित महाराज जो प्रश्न पचारिथिले रासलीलार प्रसंग को नहीं, सुखदेव गोस्वामी से दुईट प्रश्नर उत्तर अति ଯୁକ୍ତିପୂର୍ଣ୍ଣ ଭାବରେ ବୈଜ୍ଞାନିକ ଦୃଷ୍ଟିକୋଣରୁ, ଶାସ୍ତ୍ର ଦୃଷ୍ଟିକୋଣରୁ, ଯାହାକୁ ପରମାର୍ଥିକ ଦୃଷ୍ଟିକୋଣ ବୋଲି କୁହାଯାଏ, ତାର ଉତ୍ତର ଦେଉଛନ୍ତି। କାରଣ ଯେଉଁ ବସ୍ତୁ ସତ୍ୟ, ଯେଉଁ ବସ୍ତୁ ବାସ୍ତବ, ଭଗବାନ ଯେହେତୁ ବାସ୍ତବ ବସ୍ତୁ, ତାଙ୍କ ପାଖରେ ଅବାସ୍ତବ କୌଣସି ଜିନିଷ ଲାଗିପାରିବ ନାହିଁ। ସେ ବାସ୍ତବ ବସ୍ତୁ, ତ୍ରିକାଳ ସତ୍ୟ। ସୂର୍ଯ୍ୟଙ୍କୁ ଆମେ ଯଦି କୌଣସି ହିସାବରେ ଚାହିଁବା ଅନ୍ଧକାରକୁ ଢାଙ୍କିବା ପାଇଁ, ସୂର୍ଯ୍ୟଙ୍କ ପାଖରେ କେବେ ଏଟା ସମ୍ଭବ ହେଇପାରିବନି। କାରଣ ସେ ହେଉଛନ୍ତି ସେଲ୍ଫ ସଫିସିଏଣ୍ଟ, ତାଙ୍କ ପାଖରେ ସେ ସ୍ୱୟଂ ସମ୍ପୂର୍ଣ୍ଣ। ତାଙ୍କୁ ବିରୋଧ ତତ୍ତ୍ୱ ତାଙ୍କର କୌଣସି ଶକ୍ତିକୁ ଆବରଣ କରିପାରିବ ନାହିଁ। ଆମର କ'ଣ, ଆମର ବିରୋଧ ଶକ୍ତିଟା ଆମକୁ ଆବରଣ କରିଦେଉଛି, କାରଣ ଆମେ ପୂର୍ଣ୍ଣ ନୁହନ୍ତି। ଯଦି ମାୟା ହେଉଛି କ'ଣ, ଆତ୍ମାର ଗୋଟେ ବିରୁଦ୍ଧ ତତ୍ତ୍ୱ, ଆତ୍ମାର ଯେଉଁ ବୃତ୍ତିଟାକୁ ସେ ଚେକ୍ କରିପାରେ, ତା ଶକ୍ତିଟା ରହିଛି, ତାର ଶକ୍ତିଟା, ଆତ୍ମାର ଯେଉଁ ଶକ୍ତି, ଯେହେତୁ ସେ ପରମାତ୍ମାଙ୍କର ସେବା କରୁନି, ବହୁ ଅନାଦି କାଳରୁ ବିସ୍ମରଣ ହେଇଛି, ମାୟା ବର୍ତ୍ତମାନ ତାକୁ ପ୍ରଭାବିତ କରିପାରୁଛି। ଦେବଲୋକ ପର୍ଯ୍ୟନ୍ତ ବିରୁଦ୍ଧ ଶକ୍ତି ଯେଉଁ ରହିଛି, ମାୟା ଶକ୍ତି, ତାର ପରାକ୍ରମ ଦେଖାଇପାରିବ। ଭଗବାନଙ୍କ ପାଖରେ ବିରୁଦ୍ଧ ଶକ୍ତି କିଛି ଲାଗିପାରିବନି, କାରଣ ସମସ୍ତ ଶକ୍ତିର ଉତ୍ସ ହେଉଛନ୍ତି ସିଏ। ଯଦି କିଛି ଜଗତରେ ବିରୁଦ୍ଧ ଶକ୍ତି, ମାୟା ବୋଲି ଲାଗୁଛି, ଯାହା ସବୁ ରହିଛି, ସେ ଭଗବାନ ପାଖରୁ ଆସୁଛି। ତେଣୁ ଭଗବାନଙ୍କ ଠାରୁ କେହି ପ୍ରଭାବଶାଳୀ ନୁହନ୍ତି। ଜଗତରେ ଯେକୌଣସି ପ୍ରକାର ଦୋଷ, ଚାରିତ୍ରିକ ଦୋଷ ହଉ, ଧର୍ମ ଅଧର୍ମ ହଉ, ଏସବୁ ସୃଷ୍ଟି କାହା ପାଖରେ ରହିଛି? ଚାରିତ୍ରିକ ଦୋଷ ଗୋଟେ ସାଧାରଣ ଲୋକର ଦେଖାଉ, ତାର ଚରିତ୍ରିକ ଦୋଷ ଦେଖାଯାଉଛି କାହିଁକି? ତାର ଚରିତ୍ରିକ ଦୋଷ, ଚରିତ୍ରଟା କାହିଁକି ଆସୁଛି? ତାର ଶରୀର ଧାରଣାଟା ଗୋଟେ ଶରୀର ମିଳିଛି ନା, ଶରୀରରୁ ତାର କାମନା ଆସୁଛି, କ୍ରୋଧ ଆସୁଛି, ସ୍ୱର ଯୋଗୁଁ ନା। ଭଗବାନଙ୍କର ସ୍ୱର ନାହିଁ, ସେ ଯେଉଁ ସ୍ୱରଟା, ସେଟା ମାନବ ଭଳି ସ୍ୱର ନୁହନ୍ତି, ସେ ଚିନ୍ମୟ ଶରୀର, ସଚ୍ଚିଦାନନ୍ଦମୟ ଶରୀର, ସେ ବାସ୍ତବ ଜିନିଷ। ତା ଦେହରେ ଅବାସ୍ତବ କିଛି ମିଶିପାରିବ ନା। ଏ ଜଗତରେ ଯାହା ଯାହା ଆମେ ଦେଖୁଛେ, ଈର୍ଷା, ଦ୍ୱେଷ, କାମ, କ୍ରୋଧ, ଲୋଭ, ଯେତେ ଖରାପ ଗୁଣ ଆମେ ଦେଖୁଛେ, ସେଟା ଭଗବାନ ପାଖରେ କିଛି ଲାଗିପାରିବନି। କାହିଁକି ଲାଗିପାରିବନି? ନା, ଭଗବାନ ହେଉଛନ୍ତି ଚିନ୍ମୟ, ଏଟା ହେଉଛି ଜଡ଼, ଏସବୁ ମାୟାର ଉପାଦାନ। ଅତି ଓଡ଼ିଆ ଭାଷାରେ କହିବାକୁ ଗଲେ ଏଟା ହେଉଛି ମାୟାର ଉପାଦାନ, ମାୟା ଦ୍ୱାରା ସୃଷ୍ଟି ହୋଇଛି। ଆମେ ମାୟା ଶକ୍ତିରେ ଯେପର୍ଯ୍ୟନ୍ତ ଥିବା, ସେ ପର୍ଯ୍ୟନ୍ତ ତାର ପ୍ରଭାବ ରହିବ। ମାୟା ଶକ୍ତି ଯେପର୍ଯ୍ୟନ୍ତ ଆମ ଉପରେ ପ୍ରଭାବ ରଖିଛି, ମାୟା ଶକ୍ତି ଆମ ଉପରେ ପ୍ରଭାବ ରଖିଛି ବୋଲି କେମିତି ଜାଣିବା ଆମର କାମନା କେତେ ରହୁଛି, କ୍ରୋଧ କେତେ ରହୁଛି, ଲୋଭ କେତେ ରହୁଛି, ବିଶ୍ୱାସ ଶକ୍ତି କେତେ ରହୁଛି? ଆମେ ସବୁ ନିଜେ ଜାଣିପାରିବୁ, ବ୍ୟକ୍ତି ନିଜେ ଜାଣିପାରିବ ତାର ସ୍ଥିତିକୁ। ସାମାଜିକ ଦୃଷ୍ଟିକୋଣରୁ ବା ସମ୍ମାନ ଦୃଷ୍ଟିକୋଣରୁ ଅନ୍ଧ ହେଲେ ଚଳିବନି। ସାଧାରଣ ଲୋକମାନେ କିଛି ଜାଣନ୍ତିନି, ସାଧାରଣ ଲୋକମାନଙ୍କ ସମ୍ମାନ ସହିତ ଆମର କ'ଣ ରହିଛି? କୌଣସି ଗୋଟେ ଲୋକ ତୁମେ ଭଲ ପ୍ରସାଦ ଟିକେ ଦେଇଦିଅ, ସେ ତୁମକୁ ଭଲ ପାଇବ। କାହାକୁ ଗୋଟେ ଭଲ କଥା କହିଦିଅ ତୁମକୁ, ସେ ତୁମକୁ ଭଲ ପାଇବ। କାହାକୁ ଗୋଟେ ସମ୍ମାନ ଦେଇଦିଅ, ତୁମକୁ ଭଲ ପାଇବ। ତାହା କିଛି ତୁମେ ଅର୍ଥ କିଛି ଦେଇଦିଅ, ସେ ତୁମକୁ ଭଲ ପାଇବ। ତାଙ୍କର ଭଲ ପାଇବାଟା ଆମର ପରମାର୍ଥ ଜୀବନରେ ବା ଆମର ଦୋଷଗୁଣରୁ ମୁକ୍ତ ହେଇପାରିବନି। ସେ ଆମକୁ କହିଦେବେ, ଆମେ ଜଣେ ଅର୍ଥ ସାହାଯ୍ୟ କରିଦେଲେ, ସେ କହିବା ଭଗବାନ, ତୁମେ ତ ଭଗବାନ ଭଳିଆ ଲୋକ, ଆଉ ସେ କଣ କହିଦେଲେ ଆମେ ଭଗବାନ ହେଇଯିବ ନା କଣ? ଜଗତର ଯେକୌଣସି ପ୍ରକାର ଲୋକର ଆମର ସ୍ଥିତିକୁ ନେଇକି ଯୋଉ ଆଲୋଚନା ସମାଲୋଚନା, ସେଟା ଗୋଟେ ପ୍ରତାରଣା, ସେଟା ସେ ଆମକୁ ଠକେଇ ଦଉଛନ୍ତି। ସେ ଭୁଲ କୁହନ୍ତୁ ବା ଠିକ କୁହନ୍ତୁ, ତାଙ୍କ ସହିତ ଆମର ଆମକୁ ଆମେ ନିଜେ ନିଜେ ଜାଣିପାରିବା। ଶାସ୍ତ୍ର ନିଜ ହାତରେ ମାନଦଣ୍ଡ ଦେଇଛନ୍ତି, ଓଡ଼ିଆରେ ଯାହା କୁହାଯାଏ ମାନଦଣ୍ଡ ଅଛି, ଶାସ୍ତ୍ର ହେଉଛନ୍ତି ମାନଦଣ୍ଡ। ତୁମେ ଶାସ୍ତ୍ର ଶ୍ରବଣ କରିବ, ଶ୍ରବଣ ଏଥିପାଇଁ କରାଯାଏ ନିଜର ମାନଦଣ୍ଡକୁ ବଢାଇବା ପାଇଁ, ନିଜେ ଆଣିଦେବା, ଆଚ୍ଛା ଆଚ୍ଛା ମୁଁ ଏଇ ସ୍ଥିତିରେ ଅଛି। ଯେତେବେଳେ ଜଣଙ୍କର ନିଜ ସ୍ଥିତିଟା ଜଣାପଡ଼ୁନି, ନିଜ ସ୍ଥିତି ନିଜକୁ ଜଣାପଡ଼ୁନି, ସେ ଭଜନ କରିପାରିବେନି। ଅନ୍ୟମାନଙ୍କର ଉତ୍ସାହନ, ପ୍ରୋତ୍ସାହନ ବା ଦୋଷ ଦୁର୍ବଳତା, ସେ ଆମ ଦୋଷ ଦୁର୍ବଳତା କହିବେ, ବା ତୁମର ଦୋଷ ନଥିବ ତୁମକୁ ବି କହିବେ, ତୁମେ ସେଥିରେ ବିଚଳିତ ହେବା ଦରକାର। ଅନ୍ୟମାନଙ୍କର ପ୍ରୋତ୍ସାହନ, ଅନ୍ୟମାନଙ୍କର କୌଣସି ପ୍ରକାର ଜିନିଷ ଆମକୁ ପରମାର୍ଥରେ ସାହାଯ୍ୟ କରିବନି। ଆମେ ନିଜକୁ ନିଜେ ଜାଣିବା ଦରକାର। ଓଡ଼ିଆରେ ଗୋଟେ କୁହାଯାଏନି, ନିଜେ କେତେ ଗଭୀର ପାଣିରେ ଅଛ ତୁମେ ନିଜେ ଜାଣ, ଶାସ୍ତ୍ର ସେଥିପାଇଁ ଅଛନ୍ତି। ଶାସ୍ତ୍ର କ'ଣ କରିବେ, ପରମାତ୍ମା ଯେଉଁଟା ବାରମ୍ବାର ବାରମ୍ବାର ଆମକୁ ସୂଚନା ଦେଉଛନ୍ତି ଆମର ଦୁର୍ବଳତା ବିଷୟରେ ବା ଆମର ଯେକୌଣସି ଜିନିଷ ବିଷୟରେ, ଶାସ୍ତ୍ର ସେଇଟାକୁ କନଫର୍ମ କରିଦେବେ। ଯିଏ ଭଜନ କରୁଛି ସେ ଧରିଦେବ ଯେ ମୋ ସ୍ଥିତି ହେଉଛି ମୋତେ ଏଇଭଳି ଭାବରେ ପ୍ରାର୍ଥନା କରିବାକୁ ପଡ଼ିବ। ଏଇ କଥା ପଡ଼ିଛି, ଯେମିତି ଜଣଙ୍କର ଚରିତ୍ରଗତ ଦୋଷ ଆସୁଛି, ତାର ଗୋଟେ ବିରୁଦ୍ଧ ବିରୁଦ୍ଧ ଜିନିଷକୁ ଦେଖିଲେ, ଯେମିତି ଗୋଟେ ନାରୀ ଆଉ ଗୋଟେ ପୁରୁଷ, ଏ ଦୁଇଟା ଜିନିଷ, ଶରୀରଟା ଦୁଇଟା ଜିନିଷ, ଗୋଟେ ନାରୀର ଶରୀର ଗୋଟେ ପୁରୁଷର ଶରୀର, ଏଇଟା ବିରୁଦ୍ଧ, ଏଇଟା ତାର ସ୍ୱାଭାବିକ ଆକର୍ଷଣ ରହିବ। ଭଗବାନଙ୍କର କିଛି ଏମିତି କିଛି ନା, ଭଗବାନଙ୍କ ଶରୀରଟା ଗୋଟେ ପୁରୁଷ ଶରୀର ନୁହେଁ, ଭଗବାନଙ୍କ ଶରୀର ପୁରୁଷ ଭଳିଆ ହେଲେ ଚିନ୍ମୟ ଶରୀର। ଏ ଯେମିତି ପୁରୁଷର ଶରୀର କ'ଣ, ଯେମିତି ପ୍ରଭୁପାଦୀ ସୁନ୍ଦର ଉଦାହରଣ ଦେଇ କୁହନ୍ତି ନା, ବୈଜ୍ଞାନିକ ଦୃଷ୍ଟିକୋଣରୁ ସମସ୍ତଙ୍କର ପୁରୁଷ ମେଣ୍ଟାଲିଟିଟା, ଏଇଟା ଗୋଟେ ଭଗବାନଙ୍କୁ କପି କରିକି ଆମର ଆସିଛି। ପୁରୁଷ ମେଣ୍ଟାଲିଟି କ'ଣ, ଭୋଗ ଭୋଗ କରିବା, ସେଥିପାଇଁ ଯେଉଁଟା ତୁମେ ଯାହା କର ଗୋଟେ ଏନ୍ଜୟିଂ ମୁଡ୍, ଖାଇବି ଭଲ ଏନ୍ଜୟ, ଶୋଇବି ଭଲ ଭାବରେ, ଗୋଟେ ଭଲ ଗାଡ଼ି ଚଢ଼ିବି, ସେଥିପାଇଁ ଏସବୁ ଏନ୍ଜୟିଂ ମୁଡ୍ ଯାହା କୁହାଯାଏ, ଉପଭୋଗ କରିବାର ମାନସିକତା ଓଡ଼ିଆରେ ଯାହା କୁହାଯାଏ, ଏଇଟା ଜୀବନ ରହିଛି। ପିନ୍ଧିବାର ଅଛି, ଗୋଟେ ପିନ୍ଧିବାର ଅଛି, କ'ଣ ଭଲ ଗୋଟେ ପିନ୍ଧିବାର ଅଛି, ଗୋଟେ ଭଲ ଡ୍ରେସ୍ ପିନ୍ଧିଦେଲେ କ'ଣ ଆମେ ବହୁତ ବଡ଼ ଲୋକ ହେଇଗଲେ, କିଛି ନାହିଁ, ଆମର ହଁ ବସ୍ତ୍ର ପିନ୍ଧିବାର ଅଛି, ଗଣ୍ଡେ କା ଭୋଜନ କରିବାର ଅଛି, ହଁ ଟିକେ ସ୍ୱାଦ ହବା ଦରକାର, ବାସ୍ ଏମିତି ନାହିଁ ଯେ ଭୋଜନଟା ଆମ ଜୀବନର ମାନଦଣ୍ଡ। ସବୁଥିରେ ଭୋଗ ବୁଦ୍ଧିଟା ରହିଛି, ଏ ଭୋଗ ବୁଦ୍ଧିଟା ଆମର ଆମର କାଳ ହେଇଯାଇଛି, ଭଲ ଖାଇବା, ଭଲ ପିନ୍ଧିବା, ଭଲ ରହିବା, ସବୁ ଜିନିଷରେ ଭଲ ଭୋଗ ବୁଦ୍ଧି, ଏଇଟା କେଉଁଠି ଆସୁଛି, ଗୋଟେ ପୁରୁଷ ମନୋଭାବରୁ ଆସୁଛି। ଭଗବାନ ଗୀତାରେ କହିଲେଣି, ପୁରୁଷ ପ୍ରକୃତ ପ୍ରକୃତ ସ୍ତ୍ରୀ ଭୋଗତେ ପ୍ରକୃତି ଜାତ ଗୁଣାନ୍, ଏ ଶ୍ଳୋକ ମନେ ରଖିନ, ପ୍ରଭୁପାଦଙ୍କର ସବୁଠୁ ଇମ୍ପୋର୍ଟାଣ୍ଟ ଶ୍ଳୋକ ଏଇଟା, କାରଣ ଗୁଣ ସଙ୍ଗସ୍ୟ ସଦାସ ଜନି ଜନ୍ମସୁ, ସତ ଅସତ ଜ୍ୱନିର କାରଣ ହେଲା, ଦେବତା ଜ୍ୱନି ହଉ ଆଉ ପଶୁ ଜ୍ୱନିଟା ହଉ କି ଆମ ମଣିଷ ଶରୀର ହୁଏ, ୟାର କାରଣ କ'ଣ, ପୁରୁଷ ପ୍ରକୃତି ଭୋଗତେ ପ୍ରକୃତି ଜାତ ଗୁଣା, ଗୋଟେ ପୁରୁଷ ଭାବନା ଆସିକି ପ୍ରକୃତିକୁ ଭୋଗ କରୁଛି, ଭୋଗ ବୁଦ୍ଧି ଆସୁଛି ନା, ସେବ୍ୟ ବୁଦ୍ଧି ଟୋଟାଲ ଆମର ନାହିଁ, କାରଣ ଭୋଗ ବୁଦ୍ଧି, ସେ ଭୋଗ ପ୍ରସାଦ ହେଲେ କ'ଣ କ'ଣ ତାକୁ ସେବ ପନିର ହେଇଛି, ରସଗୋଲା ହେଇଛି, ଆମର ଗୋଟେ ଭୋଗ ବୁଦ୍ଧି ଆସୁଛି ନା, ଆଉ ସେବ୍ୟ ବୁଦ୍ଧି ଅଛି, ସେ ବୁଦ୍ଧି ଜୀବର ନାହିଁ, କେମିତି ଆସିବ, ଚିନ୍ମୟ ଶକ୍ତିର ତା ମାନେ ମାୟା ଶକ୍ତିର ପ୍ରଭାବ ରହିଥିଲା ପର୍ଯ୍ୟନ୍ତ କେବେ ଜୀବର ସେବ୍ୟ ବୁଦ୍ଧି ଆସିବନି, ତାର ଭୋଗ ବୁଦ୍ଧି ରହିବ, ସେଥିପାଇଁ ସବୁ ତାର ଭୋଗର ବସ୍ତୁ ହୁଅନ୍ତି। ଭକ୍ତି ଠାକୁର ଯେମିତି କୁହନ୍ତି, ଗୁରୁଙ୍କୁ ଗୁରୁଙ୍କର ସମ୍ପତ୍ତିକି ସେ ଭୋଗ କରିବ, ଭଗବାନଙ୍କର ସମ୍ପତ୍ତିକି ସେ ଭୋଗ କରିବ, ସେ ଭୋଗ କରିବ ନା, ଭୋଗୀ ହେଇଯିବ ନା, ଶବ୍ଦ ନାହିଁ ଗୁରୁ ଭୋଗୀ, ଭୋଗ କରିବ ନା, ଆଉ ସେବି ହେଇପାରିବନି, ସେବିଟା ମାୟାର ଶକ୍ତିର ପ୍ରଭାବ ରହିଥିଲା ପର୍ଯ୍ୟନ୍ତ ସେ ସେବି କେବେ ହେଇପାରିବ, କାରଣ ମାୟାର ସ୍ୱରୂପଟା ହେଲା ତିନି ଗୁଣ ନା, ତାର କାମ ହେଲା ସେ ଭୋଗ ପାଇଁ ଜୀବକୁ ପ୍ରେରିତ କରିବ। ଏଇ ଭୋଗ ବୁଦ୍ଧିଟା ଗୋଟେ ପୁରୁଷର ଭଗବାନଙ୍କର ଭୋଗ ବୁଦ୍ଧି ନାହିଁ ମଣିଷ ଭଳି, କାରଣ ସେ ହେଉଛନ୍ତି ଏନ୍ଜୟ, ସେ ଉପଭୋଗ କରେ, ତାକୁ ଉପଭୋଗ କରିବାକୁ ହେଲେ ଆମକୁ ଉପଭୋଗ କରିବା, ଯେମିତି ଗୋଟେ ଭଲ ଡ୍ରେସ୍ ପିନ୍ଧିବା ତାହେଲେ ଆମକୁ କ'ଣ କରିବାକୁ ପଡ଼ିବ, ପଇସା ଦେଇ କିଣିବାକୁ ପଡ଼ିବ, ଭଲ ଖାଇବା, ଆମକୁ ସବୁ ବାହାର ଜିନିଷ କିଛି ଦରକାର ଭୋଗ ପାଇଁ, ଆମ ଇନ୍ଦ୍ରିୟ ଶକ୍ତି ନାହିଁ, ଚିନ୍ମୟତା ନାହିଁ, ଭୋଗ କରିବି ମାନେ ମୁଁ ନିଜେ ନିଜେ ସନ୍ତୁଷ୍ଟ ହେଇଯିବି, ନାହିଁ ସେମିତି ନାହିଁ, ସେଲ୍ଫ ସଫିସିଏଣ୍ଟ ଗୁଣ ଆମ ପାଖରେ ନାହିଁ, କିନ୍ତୁ ଆମକୁ ଭୋକ ଲାଗିବ, ପାଣି ଶୋଷ ଲାଗିବ, ଆମେ କ'ଣ ଜିଭରୁ ପାଣି ତିଆରି କରିପାରିବା, ଭୋକ ଲାଗିବ ଆମେ କ'ଣ କିଛି ନିଜ ଦେହରୁ ତିଆରି କରିପାରିବା, କାରଣ ଆମେ ସ୍ୱୟଂ ସମ୍ପୂର୍ଣ୍ଣ ନୁହନ୍ତି, ଆମକୁ ବାହ୍ୟ ବସ୍ତୁ ଦରକାର। ଭଗବାନଙ୍କର ସେମିତି ନାହିଁ, ଭଗବାନ ଯେ ଅନ୍ନ ଡାଲି ସବ୍ଜି ଏଗୁଡ଼ା ଖାଇକି ବଞ୍ଚିଛନ୍ତି, ନାଇଁ ନାଇଁ, ତାଙ୍କ ଚିନ୍ମୟ ଶରୀରରେ କୌଣସି କୌଣସି ଉପାଦାନରେ ଗଠିତ ନୁହେଁ, ଏଠି କ'ଣ ଭୌତିକ ଶରୀରଟା କେଉଁ ଉପାଦାନରେ ଗଠିତ, ପଞ୍ଚମହାଭୂତରେ ଗଠିତ, ପଞ୍ଚମହାଭୂତ ତାପରେ ପୁଣି ଇନ୍ଦ୍ରିୟ ରହିଲା, ମନ ରହିଲା, ବୁଦ୍ଧି ରହିଲା, ଅହଙ୍କାର ରହିଲା, ଜୀବାତ୍ମା ରହିଲା, ପରମାତ୍ମା ରହିଲା, ତାପରେ ଶରୀର ଗୋଟେ ତିଆରି ହେଲା। ଭଗବାନଙ୍କର ସେମିତି ନାହିଁ, ଭଗବାନଙ୍କର ଆତ୍ମା ଅଲଗା, ପରମାତ୍ମା ଅଲଗା, ଇନ୍ଦ୍ରିୟ ଅଲଗା, ଏମିତି କିଛି ନାହିଁ, କେଶ ଆମର କ'ଣ କେଶ ଅଲଗା, ଯେମିତି ଆମର କ'ଣ କ'ଣ କରାଯାଉଛି, କାହାର ଗୋଟେ କାନରୁ ଫାଳ କାଟି ଦିଆଯାଉଛି, ଦେଖୁନ କାହାର ପାରାଲିସିସ୍ ହେଉଛି ତାର ମାଂସ କାଟିକି ଫୋପାଡ ଦିଆଯାଉଛି, ସେ ଆଉ ଗୋଟେ ପାଟିରୁ ହିଁ ଚାଲୁଛି, ପୃଥକ ପୃଥକ ବସ୍ତୁ, ଭଗବାନଙ୍କର ତା ନାହିଁ, ଭଗବାନ ପରମାତ୍ମାଙ୍କର ସ୍ୱରୂପ ସବୁ ତାଙ୍କ ନଖ ଶିଖ ପଡ଼ିଛନ୍ତି ସବୁ ପର୍ବ। ସେଥିପାଇଁ ସେ କହିଲେନି ପଶ୍ୟନ୍ତି ପାନ୍ତି କଲୟନ୍ତି ଚିରମ ଜଗନ୍ତି ଅଙ୍ଗାନି ଯଶ୍ୟ ସକଲେନ୍ଦ୍ରିୟ ବୃତ୍ତିମନ୍ତି ପଶ୍ୟନ୍ତି ପାନ୍ତି କଲୟନ୍ତି ଚିରମ ଜଗନ୍ତି। ମହାପୁରୁଷ ପାଇଁ ବ୍ରହ୍ମ ସଂହିତା ଗ୍ରନ୍ଥଟି ପାଇଲା ପରେ ବହୁତ ଖୁସି ହେଇଗଲେ, ଏଭଳିଆ ସିଦ୍ଧାନ୍ତ ଆଉ କେଉଁଠି ନାହିଁ। ବ୍ରହ୍ମାସ୍ତୁତି କରିଛନ୍ତି ନା ସେ ଆଦିଗୁରୁ, ଆଉ ତାଙ୍କ ତାଙ୍କ ସିଦ୍ଧାନ୍ତକୁ ଧରାଯିବ। ସେଥିପାଇଁ ଯେତେ ଭଗବାନ କୃଷ୍ଣଙ୍କର ତତ୍ତ୍ୱ ସବୁ ସେଇଠି ରହିଲେ, ଚିନ୍ମୟ ଶରୀର ସେଠି ଜଡ ଆସିବନି, ଭୋଗବୁଦ୍ଧି ଆସିବନି। ଆମର ଏଇ ଯୋଉ ପ୍ରଭୁପାଦଜୀ ମହାରାଜଙ୍କ ଉଦାହରଣ ମୁଁ କହୁଥିଲି, ପୁରୁଷର ଭୋଗବୁଦ୍ଧି ରହିଛି, ଭୋଗବୁଦ୍ଧିରା କେବେ ଯାଉନି, ସ୍ତ୍ରୀର ବି ଭୋଗବୁଦ୍ଧି ରହିଛି। ସେପାଇଁ କେହି ସ୍ତ୍ରୀ ଏଠି ନାହାନ୍ତି କି ପୁରୁଷ ନାହାନ୍ତି, ପ୍ରଭୁପାଦଜୀଙ୍କ ଭାଷାରେ ସମସ୍ତଙ୍କର ପୁରୁଷ ମେଣ୍ଟାଲିଟି। ପୁରୁଷମାନେ କ'ଣ ଭୋଗ କରିବେ, ତେଣୁ ସ୍ତ୍ରୀ ଚାହୁଁଛି ମୁଁ ପୁରୁଷଟାକୁ ଭୋଗ କରିବି, ପୁରୁଷ ଚାହୁଁଛି ମୁଁ ସ୍ତ୍ରୀଟାକୁ ଭୋଗ କରିବି। ତେଣୁ ସ୍ତ୍ରୀ କିଏ ହେଲା, କି ସ୍ତ୍ରୀ ନା, ସେ ଆଚାର୍ଯ୍ୟ ସେ ଜାଣିଛନ୍ତି, କହିଦେଲେ ଆଉ ମୁଁ ବାହାହେବି ଯେ କହୁନି, ମୁଁ ବାହାହେବି, ପୁଅଟା କହୁଛି ମୁଁ ବାହାହେବି, ଝିଅଟା କହୁଛି ବାହାହେବି, କି କାହାକୁ ବିବାହ ହଉଛ ରେ, ବିବାହ ହଉଛ କିଏ, ପୁରୁଷ ଭାବୁଛି ମୁଁ ସ୍ତ୍ରୀଟାକୁ ଭୋଗ କରିବି, ସ୍ତ୍ରୀ କହୁଛି ମୁଁ ପୁରୁଷଟାକୁ ଭୋଗ କରିବି, ଦିଟା ଯାକ ସମାନ, ସେଥିପାଇଁ ମାଡଗୋଳ ହଉଛି। ଭୋଗବୁଦ୍ଧିଟା ବା ଜୀବନରେ ଗୋଟେ ଭୋଗବୁଦ୍ଧି ରହିଛି, ସେଠି ଭୋଗବୁଦ୍ଧିଟା କଣ କାହିଁକି ଆସିଲା, ମାୟା ତଳେ ଧରିଦବ ତାର ଭୋଗବୁଦ୍ଧି ଆସିବ, ମାୟା ତଳେ ଛାଡ଼ିଦବ ଗୁରୁକୃଷ୍ଣଙ୍କର କୃପା ଆସିବ, ତାର ସେବ୍ୟ ବୁଦ୍ଧି ଆସିବ, ସବୁଟା ଭଗବାନଙ୍କର ସେବା, ପ୍ରଭୁଙ୍କ ସେବାରେ ଆମେ ସେବକ। ସେଥିପାଇଁ ଦାସ ରଖା ହେଲା, ଦାସର ଗୋଟେ ସେବକର ତାର ଡିମାଣ୍ଡ କଣ, ତାର କେବଳ ମାଲିକର କେମିତି ସେବା କରିବ, ନିଜର ଯିଏ ନିଜର ରଖିଲା ସେ ସେବକ ଶବ୍ଦ ଲାଗିପାରିବ। ଆମେ ସେ ପ୍ଲାଟଫର୍ମ ନାହିଁ ତାକୁ, ସେଥିପାଇଁ ପିଲାମାନଙ୍କୁ ଶିଖେଇ 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 ତୁମେ ବୁଢା ହେଇଯିବ, ଏଇଟା ହେଲା ଏଇ ସଂସ୍ଥାରେ, ଏହା ମିଳିଲା ଏଠି, ଏହା ହେଲା ସେଠି, ତାହା ହେଲା ଏଇ ଭକ୍ତ ଏହା କରୁଛି, ଏଠି ମ୍ୟାନେଜମେଣ୍ଟ ଏହା ହେଉଛି ରେ ଭାଇ, ସେସବୁ ଶେଷ ସବୁ ସହିତ ଜୀବନର କିଛି ସମ୍ପର୍କ ନାହିଁ। ତୁମେ ତୁମ ସ୍ୱରୂପ ସ୍ଥିତିରେ ତୁମେ ରୁହ, ତୁମ ସ୍ୱରୂପ ସ୍ଥିତି ହେଲା କୃଷ୍ଣଙ୍କର ମୁଁ ଦାସ, ତୁମେ ଭଗବାନଙ୍କୁ ପ୍ରାର୍ଥନା କର, ତୁମ ଶରଣାଗତି ବଢ଼ାଅ, ତୁମକୁ ତ ସବୁ ଜିନିଷ ଆସିଯିବ। ତୁମେ ସେଇଟା ଯଦି ନ କରିପାରୁଛ, ୟୁ ଆର୍ ରେସ୍ପନ୍ସିବଲ୍ ଫର୍ ଦ୍ୟାଟ୍। ସଂସ୍ଥା ତିଆରି କରାଯାଏନି ତୁମମାନଙ୍କର ଦାୟିତ୍ୱ ନେବା ପାଇଁ, ପର୍ସନାଲ ଦାୟିତ୍ୱ ନେବା ପାଇଁ ସଂସ୍ଥା ତିଆରି କରାଯାଏନି। ତୁମେମାନେ ନ ରହିଲେ ବି ଭଗବାନଙ୍କର ସଂସ୍ଥା ଚାଲିବ, ସଂସ୍ଥାଟା ତୁମକୁ କରାଯାଏନି ଯେ ଗୁରୁକୃଷ୍ଣ ପ୍ରଭୁପାଦ ଗୁରୁଦେବ ସେ କୁହନ୍ତି ଯେ ମହାପ୍ରଭୁ ଏମିତି କରୁନାହିଁ ଯେ ସମସ୍ତଙ୍କୁ ଭୋଗ ଜିନିଷ ଯୋଗାଇଦେବେ, ଖାଇବା ପିଇବା ଘର ଦିଆର କରିଦିଆ ହବ, ଏଠି ଆସିବେ ଭଜନ, ତୁମେ ନ କର, ଅସୁବିଧା କ'ଣ, ତୁମକୁ ଦେଇଯାଉଛି ଫ୍ୟାସିଲିଟି କୋଉ ପାଇଁ, ଭଗବାନଙ୍କ ସେବା କରିକି କୃତାର୍ଥ ହେବା ପାଇଁ। ଜଣେ ଯଦି ଗୋଟେ ଜୀବ ଭଗବାନଙ୍କର ସେବା କଲା ନା, ସେ ଭୋଗରେ ରହିଲା, ତାହେଲେ ତାର ଲାଭଟା କ'ଣ ହେଲା ଜନ୍ମରେ, ଏଇଟା ଗୋଟେ କେହି ଭାବିବା ଉଚିତ ନା, ପ୍ରଭୁପାଦ ମହାରାଜ ହୁଅନ୍ତି କେବେ ଏଇଟା ଭାବିବା ଉଠିନା, ଏଇଟା ଗୋଟେ ଫ୍ରି ହଷ୍ଟେଲ, ପ୍ରଭୁପାଦ କହୁଛନ୍ତି କେବେ ବି ଏଇଟା ଭାବିବା ଉଠିନା, ଏଇଟା ଗୋଟେ ହଷ୍ଟେଲ ଭଳିଆ ସବୁ ଫେସିଲିଟି ରହିବି, ଯେମିତି ଆଜିକାଲି ଭକ୍ତମାନେ ଡିମାଣ୍ଡ କରୁଛନ୍ତି ନା, କ'ଣ ଅଭାବ ଅଛି, କାହିଁ ପଇସା ଅଛି, କି ତୁମେ ଆଣିଛ, ତୁମର କିଛି ରାଇଟ୍ସ ନାହିଁ ପଦେ କଥା କହିବାର, ଏଇଟା ସବୁ ପ୍ରଭୁପାଦଙ୍କର, ଜଣେ ଶୁଦ୍ଧ ଭକ୍ତଙ୍କର, ଭଗବାନଙ୍କର। ତୁମେ ହେଲେ ଜଣେ ସେବକ, ସେବକ କେବେ କିଛି ଡିମାଣ୍ଡ କରିପାରିବନି, ତୁମେ ସେବକ, ତୁମର କାମ ହେଲା ଭଗବାନଙ୍କର ସେବା କର, ତୁମେ ଶରଣାଗତି ବଢ଼ା, ତୁମର ପର୍ସନାଲ କେୟାର କୃଷ୍ଣ ନେବେ, ଗୁରୁଦେବ ଆମକୁ ଶିଖେଇଛନ୍ତି, ଗୁରୁଦେବ କହିଲେ 125 ଜ୍ୱର ହେଲେ ବି ତୁମକୁ କୃଷ୍ଣ ତୁମର, ତୁମର ଏଠି କିଏ ସେବା କରିବେନି। ଆଜିକାଲି ଆମେ କମ୍ପ୍ଲେନ୍ କରିଦେଉ ଯେ ପ୍ରେସିଡେଣ୍ଟ ଆମ କେୟାର ନୁହେଁ, ଡିଭୋଟି କେୟାର ନୁହେଁ, ଡିଭୋଟି ଏସବୁ ଫାଲତୁ, ଆମର ଆମେ ଗୁରୁଦେବଙ୍କୁ ତ ଶରଣାଗତି ଶିଖିଛୁ। ଗୁରୁଦେବ ଆମକୁ କୁହନ୍ତୁ ତୁମେ ଏଠିକି ଆସ କୃଷ୍ଣ ସେବା କରିବା, ତୁମେ ମରିଗଲେ ତୁମର କୃଷ୍ଣ, ଆଉ ଆମେ ଏଠିକି ତୁମ କଥା କିଏ ବୁଝିବ, ଏଠି ତୁମେ କୃଷ୍ଣଙ୍କୁ ଡାକ, କିନ୍ତୁ ଆମେ ଶରଣାଗତ ହେବାକୁ ଆସିଛେ ନା, ଆମେ ତୁମେ ଘରେ ରହିଲେ ବାହା ହେଲେ ବି ତୁ ବାହା ହେଲେ ତୁମର କରୋନା ହେଇଗଲା, ମନେକର କାଲି ମନେକର କରୋନା ହେଲା, କ'ଣ କରିବେ ପିଲା ଛୁଆ, ତୁମେ ପାଣି ବି ଦେଇପାରିବେ ନା, କି ପୁରେଇ ଦେବେ ହଷ୍ଟେଲ କୋଉଠି ହସ୍ପିଟାଲରେ, ହସ୍ପିଟାଲ ପଟେ ପୁରେଇ ଦେଲେ ତ ତୁମେ ସହିଲା, ତୁମେ କ'ଣ ହେଲେ ଖାଇବାକୁ ତୁମକୁ ଦେଇପାରିବେ କି, ହସ୍ପିଟାଲ ଜିନିଷ ଖାଇବ ନା, ଆଉ କରୋନା ହେଇଗଲା ପରେ ସେ ଆଉ ତୁମେ କହିପାରିବେ ଯେ ମୁଁ ଭେଜିଟେରିଆନ୍ ଆଜ୍ଞା, ସେଠି ପିଆଜ ରସୁଣ ବି ତୁମେ ରୋଷେଇ କରିଦେବେ ନା, ତୁମ ପାଇଁ ଅଲଗା ଫୁଡ୍ସ ଆଲାଉ କରୁଥିଲେ କି, ଫୁଡ୍ସ ଆଲାଉ କରୁନଥିଲେ ମଝିରେ ପୂର୍ବରୁ କରୋନା ହେଇଥିଲା, ବହୁତ ଭକ୍ତ ସେମିତି କରିଛନ୍ତି, କ'ଣ କରିବେ, ତୁମ ପାଇଁ ଅଲଗା କି ତାଙ୍କର ମାନେ ଭେଜିଟେରିଆନ୍ ମାନେ କ'ଣ ପିଆଜ ରସୁଣ କ'ଣ ମାଛ ମାଂସ ପଡ଼ିବନି, ତୁମେ କିଛି କହିପାରିବେନି, ନିଜର କର୍ମ ଫଳ ନା, ଆମକୁ ମାନସିକ ପ୍ରସ୍ତୁତି ଏତିକି ରହିବାକୁ ପଡ଼ିବ। ଆମର ପର୍ସନାଲ ଯା ବ୍ୟକ୍ତିଗତ ଭାବରେ ଶରଣାଗତି ହିଁ ଆମର ହଉଛି ସୁରକ୍ଷା। ସଂସ୍ଥା କ'ଣ କରୁଛନ୍ତି ନା, ଜଣେ ଶୁଦ୍ଧ ଭକ୍ତ ଆମ ପାଇଁ ଏ ବ୍ୟକ୍ତିଗତ ଶରଣାଗତିକୁ ବଢ଼ିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଦେଇଛନ୍ତି। ତୁମର ଜଣେ ରୋଷେଇ କରିଦେଉଛନ୍ତି, ତୁମକୁ କିଛି ସ୍ୱଳ୍ପ ସେବା ଭିତରେ ତୁମର ଦାୟିତ୍ୱ ନିଆଯାଉଛି ଭଲ ମନ୍ଦ, କିନ୍ତୁ ତୁମର କାମରେ କାର୍ଯ୍ୟ ରହିଲା କେବଳ ଭଗବାନଙ୍କ ପାଖରେ ସେବ୍ୟ ବୁଦ୍ଧି ବଢ଼େଇକି ତୁମର ଶରଣାଗତିଟାକୁ ବଢ଼େଇବ, ଏଇଟା ପର୍ସନାଲ ଜିନିଷ। ଏଟା ବ୍ୟକ୍ତିଗତ ଜିନିଷ, ତୁମେ କେହି ଦାୟୀ ହେବେନି, କାହାର କେହି କେୟାର ନେବେନି, ଏଟା ମନେ ରଖିବା ଦରକାର। କାରଣ କେୟାର କେହି କାହାର ନେଇପାରିବେନି, କାରଣ ତାର କର୍ମଫଳଟା ତାକୁ ଭୋଗିବାକୁ ପଡିବ। ଯଦି କେହି କାହାର ଯତ୍ନ ନେଇଯିବ ତାହେଲେ ସେ ଭଗବାନ ତ ହେଇଗଲା। ଗୋଟେ ପ୍ରାକ୍ଟିକାଲ ଜିନିଷ ଦେଖ, କିଛି କରିପାରିବେନି, ଗୋଟେ ବାପ ପୁଅ କିଛି କରିପାରିବେନି, କଣ କରିପାରିବ ଦେଖୁନି। ସମାଜରେ ବର୍ତ୍ତମାନ ଯୋଉ ଅବସ୍ଥା ହେଇଛି ବା ବର୍ତ୍ତମାନ ଯୋଉ ହେଇଛି, କେହି କେହି କିଛି କରିପାରିବେନି। ସେ ଯେ ମେଡିକାଲ ପଡି ତାର ଚାଲିଗଲା, ସେ ବାପକୁ ବି ପୁଅକୁ ବି ବାପାଙ୍କ ଶବ ଦିଆଯିବ ନାଇଁ, ତୁମେ ନେଇପାରିବନି, କେହି କାହାର କେୟାର ନେବେନି। ଏଟା ତ ଏବେ କରୋନା ସ୍ଥିତିରେ ହଉଛି, ଯେକୌଣସି ସ୍ଥିତିରେ ତୁମେ ଦେଖ। କାରଣ ପ୍ରତ୍ୟେକ ଜୀବ ସବୁବେଳେ ଚିନ୍ତା କରିବା ଦରକାର, ମୋତେ ଯୋଉ ଶରୀରଟା ମିଳିଛି କୋଉ ହିସାବରେ ମିଳିଛି, ମୋର କର୍ମ ହିସାବରେ। ତାର କର୍ମଟାକୁ ଭୋଗ କରିବେ କିଏ, ମୁଁ ଭୋଗ କରିବି। ଆଚ୍ଛା କର୍ମ ଫଳଟାକୁ କାଟିପାରିବେ କିଏ, ଭଗବାନ କାଟିପାରିବେ। ତାର ଆଉ ଗୋଟେ ଜୀବ ମୋତେ କଣ କରିପାରିବ, କିଛି କରିପାରିବେ। ଏଟା ଗୋଟେ ମାଇଣ୍ଡ ସେଟଅପ, ଗୋଟେ ଖାଲି ମୋର ପୁଅଟେ ଅଛି, ମୋର ଝିଅଟେ ଅଛି, ମୋର ଟଙ୍କାଟେ ଅଛି, ଦୁଃଖଟା ତୁମକୁ ସମାନ ଭୋଗିବାକୁ ପଡିବ। ଦେଖ ତୁମେ ବୃଦ୍ଧ ବୟସରେ ଜଣେ ରୋଷେଇ କରି ତୁମକୁ ଖାଇବାକୁ ଦେଇଦେଉଛି, ତୁମେ କହିବ ମୋର ପୋଡ଼ା ଖାଇବାକୁ ଦେଇଦେଉଛି ନା, ମୋତେ ମୋର ନଥିଲେ କିଏ ମୋତେ ଖାଇବାକୁ ଦେଇଥାନ୍ତା ମୋ ବୋଉଟା, କିନ୍ତୁ ସେ ଖାଇବାକୁ ସିନା ଦେଇଦେଉଛି, ତାଦ୍ୱାରା ଯେତିକି ଦୁଃଖଟା ମିଳୁଛି ତାଦ୍ୱାରା ଦୁଃଖ ମିଳୁଛି କି ନାହିଁ। ସେ ଯୋଉ ଯେମିତି ବ୍ୟବହାର କରୁଛି ପୁଅ ବୋଉଟା, ଯେମିତି ବ୍ୟବହାର କରୁଛି ସାଙ୍ଗେ ଖାଇବାକୁ ଦେଇଦେଉଛି, ତାଦ୍ୱାରା ତାର ଯୋଉ ମାନସିକ ତାପଟା ହଉଛି ସେଟା କୋଉଠି ଆସୁଛି। ଜଣେ ରୋଷେଇ କରି ଖାଉଥିବା ଲୋକର ଏକୁଟିଆ ବୁଢା ବୟସରେ ରୋଷେଇ କରି ଖାଇବ, ତାକୁ ସେତିକି କଷ୍ଟ ହବନି। ଯୋଉ ଭାଷା ଶାଶୁ ବୋଉ ମାନେ ଏ ବୋଉ ବୋଉ କହିଦବ ଶାଶୁ ଶ୍ୱଶୁରକୁ, ସେଟା ଭୋଗ କରିଦେବ। କାରଣ ତୁମେ ଡାଇରେକ୍ଟଲି ହଉ ଇନଡାଇରେକ୍ଟଲି ହଉ ତୁମର କରମ ଫଳଟାକୁ ତୁମେ ହିଁ ଭୋଗ କର, ବାସ ଏଇଟା ସେଟ୍ଅପ୍ କର। ସେଥିପାଇଁ କେହି କାହାକୁ ଦୋଷ ଦିଅନ୍ତିନି। ସେଥିପାଇଁ ନରୋତ୍ତମ ଦାସ ଠାକୁର ଲେଖିଲେ ନା, ଗୋରା ପହନା ବୋଝି ଆମ ହେଇନ, ଆପନା କରମ ଦୋଷେ ଆପନେ ଡୁବିଲ। ଆମର ଶରଣାଗତିଟା, ଆମ ହୃଦୟରେ ଭଗବାନ ଅଛନ୍ତି, ସେ ଆମର ମନବୃତ୍ତିଟାକୁ ବୁଝୁଛନ୍ତି। ଫାର୍ଷ୍ଟ ଆମର ମନବୃତ୍ତିଟା କଣ ଅଛି, ଓଡ଼ିଆରେ ଇଏ କଣ ଚାହୁଁଛି, ଇଏ କଣ ଗୋଟେ ଫେସିଲିଟି ଚାହୁଁଛି କି, ଇଏ ଗୋଟେ ସୁଖ ସୁବିଧା ଚାହୁଁଛି କି, ଇଏ ମୋତେ ପାଇବା ପାଇଁ ଚାହୁଁଛି କି, ଇଏ ମୋର ସେବା କରେ। କାରଣ ଯିଏ ଯେଉଁ ଗ୍ରେଡ୍ରେ ଯିଏ ଯେଉଁ ସ୍ଥିତିରେ ଭଗବାନ ସେଇ ସ୍ଥିତିରେ ତାକୁ ରେସିପୋକେଟ୍ କରି ଜାଣିଦେବେ ଇଏ ଜୀବଟା ଏଇଥିପାଇଁ ସିଏ ଆସିଛି। ଜଣେ ମନ୍ଦିରକୁ ଆସିଛି, ସେ କେଉଁଥିପାଇଁ ଆସିଥିଲା ଭଗବାନ ଜାଣିଛନ୍ତି, ଇଏ ଏଇଥିପାଇଁ ଆସିଥିଲା। ତାପରେ ସେ କେତେ ଦିନ ରହିଗଲା, ତାପରେ ତା ମନୋଭାବ ବଦଳୁଛି, ତାକୁ କି ଜାଣିଛନ୍ତି ଭଗବାନ ଜାଣିଛନ୍ତି। କିନ୍ତୁ ସେ ଗୋଟେ ପଏଣ୍ଟକୁ ମିସ୍ କରୁଛି, ତୁମେ ଜଗତରୁ କିଛି ପାଇବାକୁ ଆଶା କର ନା, ତୁମକୁ କେହି ହେଲ୍ପ କରିପାରିବେନି, ତୁମର ଶରଣାଗତି ତୁମକୁ ହିଁ ସହାୟତା କରିବ, ତୁମର ଭଜନ ତୁମକୁ ହିଁ ସହାୟତା କରିବ, ତୁମର ସେବା ତୁମକୁ ହିଁ ସହାୟତା କରିବ, ତାଦ୍ୱାରା ହିଁ ତୁମର କର୍ମଫଳ ଯିବ। କର୍ମଫଳଟା ନହେଲେ ଭୋଗିବାକୁ ପଡିବ ହିଁ ପଡିବ, କର୍ମଫଳ କାହାକୁ ଛାଡ଼ିବନି। ସେଥିପାଇଁ ସେ ଲେଖିଦେଲେ ନା, କର୍ମାଣି ନିର୍ଦ୍ଧନ ବ୍ରହ୍ମ ସଂହିତାର ନା, କିନ୍ତୁ ଭକ୍ତି ଭାଜା, ଭକ୍ତି ଯେଉଁମାନେ କରୁଛନ୍ତି ଭକ୍ତି ଆଶ୍ରୟ କରୁ ସେମାନଙ୍କ କର୍ମଫଳ ଯିବ, ଜଣେ କର୍ମଫଳ ଯିବନି। ଆମର ଯୋଉ ଶରଣାଗତି କଣ ବି କାଲି ଆମ କୃଷ୍ଣ ଆମକୁ କେତେବେଳେ କର୍ମଫଳ ନଥିଲେ ବି ସେ ଚାହିଁଲେ ବି ଦୁଃଖ ଦେଇପାରନ୍ତି, ସେ ଚାହିଁଲେ ବି କିଛି ସର ବିପଦ ଦେଇପାରନ୍ତି, ସେଟା ତାଙ୍କ ଉପରେ ନିର୍ଭର କରେ। ତେଣୁ ଯିଏ ପର୍ସନାଲ ତାର ଯାହାକୁ ବ୍ୟକ୍ତିଗତ ଭାବରେ ଶରଣାଗତି ବଢେଇଥିବ, ସେ ସବୁ ଅବସ୍ଥା ସୁରକ୍ଷିତ ଥିବ, କାରଣ ସେ ଜାଣିବ ଏଟା ମୋର କର୍ମଫଳ ହେଇପାରେ କିମ୍ବା କୃଷ୍ଣଙ୍କର ଇଚ୍ଛା ହେଇପାରେ, କିନ୍ତୁ ମୁଁ ତ ଶରଣାଗତ ହେଇଛି। ଆମ ଜୀବନର ଯେ ପର୍ଯ୍ୟନ୍ତ ଶରଣାଗତି ସ୍ଥିତିଟାକୁ ସୁଦୃଢ ନ କରାଯାଉଛି, ଆଉ ମହାପ୍ରଭୁ ଆସିଥିଲେ କେବଳ ସେଟା ଶିଖିବା ପାଇଁ। ତୁମେ କେତେ ପ୍ରୋଚିଂ କର, କେତେ ମନ୍ଦିର କର, କୁଆଡେ କଣ କର, ସବୁବେଳେ ମନେ ରଖ ତୁମକୁ କେହି କିଛି ସାହାଯ୍ୟ କରିବେନି। ମହାପ୍ରଭୁ ଯେଉଁଥିପାଇଁ ଆସିଥିଲେ, ମହାପ୍ରଭୁଙ୍କ ମିଶନ ବୁଝିବାକୁ ପଡିବ, କାହିଁକି ଆସିଥିଲେ, ଶିଖାଏ ଶରଣାଗତି ଭକତର ପ୍ରାଣ, ଶରଣାଗତି ବିନା କୌଣସି ଜିନିଷ ସିଦ୍ଧି ହବନି। ଆଉ ଶରଣାଗତିର ସବୁଠୁ ବଡ଼ ଲକ୍ଷଣ ହେଲା ଯେ ଐକାନ୍ତିକ ଶରଣାଗତି, ଯୋଉଟା କୃଷ୍ଣ ମୋର ରକ୍ଷକ, କୃଷ୍ଣ ମୋର ପାଲକ, ମୁଁ ତାଙ୍କୁ ନିଷ୍କପଟ ଭାବରେ ସେବା କରିବି, ତାଙ୍କର ଭୋଜନ କରିବି। ଯଦି ଏଇ ସ୍ଥିତିରେ ଆମେ ଲାଭ ନ କରିପାରିଲେ ବଡ଼ ଅସୁବିଧା ହେଇଯିବ, ଏମିତି କିଛି ଲସ୍ ତ ନାହିଁ ପରଜନ୍ମ ପାଇଁ, ପୁଣି ଏ ଜନ୍ମରେ ଯାହା କଲେ କଲେ ପୁଣି ପରଜନ୍ମ କରିବା। କିନ୍ତୁ ଯେଉଁଟା ଆଶା କରୁଛେ ମୁଁ ଯେ ସୁଖରେ ରହିବି ସମାଜରେ, ସେଟା ସମ୍ଭବ ନୁହେଁ, କାହିଁକି କର୍ମଫଳର ଖଣ୍ଡିତ ନହେଲା ପର୍ଯ୍ୟନ୍ତ ତୁମେ କେବେ ଭାବିବନି ସୁଖ ଶାନ୍ତିରେ ତୁମେ ରହିଛ ବୋଲି। ସେଥିପାଇଁ ବର୍ତ୍ତମାନ ଆମର ଯେ ଭକ୍ତମାନେ ସବୁ କ'ଣ, ସେ ଗୋଟେ ପିଲା ମୋତେ ଫୋନ୍ କରିଥିଲେ, ମୁଁ ଯାଇଥିଲି ମୋ ପୂର୍ବ ଜନ୍ମ ପଚାରିଲି, ଇଏ କଲି, ସେମାନେ ପୁରା ଫୁଲ୍ ବିଶ୍ୱାସୀ କରୁଛନ୍ତି, ଫୁଲ୍ କନ୍ଭିନ୍ସ ସେମାନେ। ମୁଁ ସେ ଭକ୍ତ ଜଣେ, ସିଏ କ'ଣ କ'ଣ କହୁଛନ୍ତି ଜ୍ୟୋତିଷ, ସେ ଭକ୍ତ ଭକ୍ତ ଆଉ ସେ ବୃନ୍ଦାବନରେ ଭକ୍ତ ହେଇଛି, ସିଏ ଆଉ ସବୁ ଦେଖିକି ସବୁ କହିଦେଉଛି, ଦେଖ କେତେ ବିଶ୍ୱାସ ଗୋଟେ ଯିବାର। ମୁଁ କହିଲି ତୁ ଜାଣିଦେଲୁ ଯେ, ଜାଣିଦେଲ ତାପରେ କ'ଣ କରିବି, ତୁ ଜାଣିଦେଲୁ ତୁ ପୂର୍ବ ଜନ୍ମରେ ଏଇଆ ଥିଲୁ ବର୍ତ୍ତମାନ ଏଇଆ ଅଛୁ ଏଇଆ ତାପରେ କ'ଣ କରିବୁ? ତାକୁ ପଚାରିଲୁ, ଯାହାକୁ ପଚାରିଲୁ ସେ ତ କ'ଣ କରିପାରିବ? ଭକ୍ତ ବି ବିଶ୍ୱାସ କରୁଛି ଏଇଟାକୁ, କାହିଁକି କର୍ମଫଳଟା ଅଛି ନା? ଆଉ ଆଷ୍ଟ୍ରୋଲୋଜର ମାନେ କ'ଣ କହିବେ? ତୁମର କର୍ମଫଳଟା କହିଦେବେ ନା? କର୍ମଫଳଟା ଯିବ କେମିତି କହିପାରିବେ କି? ହେଲେ ଭଜନ ତ ମୁଁ କରିବାକୁ ପଡ଼େ, ତୁମର ଏଇଆ କର୍ମ ଅଛି, ତୁମେ ଏଇଆ ଏହା ହଉ ସେ କହିଦେବେ, ସେଟା ସେଥିରେ ତ ସମାଧାନ ହେଇଯିବନି କିଛି। ସମାଧାନ ହେଉଛି ଆମର ଭଜନରେ, ଆମର ଶରଣାଗତିରେ। ମହାପ୍ରଭୁ ଏଥିପାଇଁ ଆସିଥିଲେ ଶରଣାଗତିଟା ଶିଖେଇବା ପାଇଁ। ଭଗବାନ ଇଣ୍ଡାଇରେକ୍ଟଲି ସେଟାକୁ ଗୀତାରେ ଇଣ୍ଡାଇରେକ୍ଟଲି କହିଦେଲେ ନା, ଇଏ ଯଥା ମାମ ପ୍ରପଦ୍ୟନ୍ତେ, ସେ ଗୋଟିଏ ଶବ୍ଦ ଲଗେଇଛନ୍ତି, ଯେ ଯଥା ମାମ ପ୍ରପଦ୍ୟନ୍ତେ ତଥୈବ ଭଜାମ୍ୟହମ୍। ଶବ୍ଦ କଣ ଲାଗିଲା? ଯିଏ ଯେଭଳି ଶରଣାଗତ ହୁଏ, ସେଠି ଭଗବାନ କଣ କହିବାର ଥିଲା? ମୁଁ ତାକୁ ସେଭଳି ସୁରକ୍ଷା ଦେବା, ଭଜାମ୍ୟହମ୍। ଦେଖ ତୁମେ ଗୀତାରେ ସେ ଭଜାମ୍ୟହମ୍ ଶବ୍ଦକୁ କଣ ଲେଖିଥିବେ ପ୍ରଭୁପାଦ, ତା ଅନୁବାଦରେ ଦେଖିଲ, ମୋର ଯିଏ ଶରଣାଗତି ହବ। ଆମେ କଣ, ଆମେ ଭଗବାନଙ୍କର ଭଜନ, ଆମେ ଭଗବାନଙ୍କର ଭଜନ କରୁଛେ ନା? ଆଉ ଭଗବାନ କଣ କହୁଛନ୍ତି? ଇଏ ଯଥା ମାମ ପ୍ରପଦ୍ୟନ୍ତେ ତାଂସ ତଥୈବ, ଇଏ ଯିଏ ଯେଭଳି ଭାବରେ ମୋର ଶରଣାଗତ ହଉ ହଉଛି, ତାଂସ ତଥୈବ ଭଜାମ୍ୟହମ୍, ମୁଁ ତାକୁ ସେ ତାନେ। କାହାର ଗୁରୁତ୍ୱଟା ରହିଲା? ଭଗବାନ କାହାକୁ ଏମ୍ଫାସିସ୍ କରି କହୁଛନ୍ତି, କାହା ଉପରେ ଗୁରୁତ୍ୱ ଦେଇ କହୁଛନ୍ତି? ତୁମେ ଯେଭଳି ଶରଣାଗତି ହଉଛ, ତୁମେ ଯେତେ ପରସେଣ୍ଟ ଶରଣାଗତି ହଉଛ, ମୁଁ ତୁମ ଅପେକ୍ଷା ମୁଁ ସିରିୟସ, ମୁଁ ଭଜାମ୍ୟହମ୍। କାରଣ ଶ୍ଳୋକ ଗୋଟେ ବାହାର କରିପାରି, ଏଇଟା ଦେଖ, ପୁରସ୍କୃତ କରେ ଭଜାମ୍ୟହମ୍, ପ୍ରପଦ ଇଂଲିଶରେ ରିୱାର୍ଡ, ମୁଁ ରିୱାର୍ଡ ଦିଏ ଭଜାମ୍ୟହମ୍। ଆମେ ଭଜନ କରୁଛେ, ଭଗବାନ କଣ ପୁରସ୍କାରଟା ଦିଆଯାଏ? କେମିତି ଦିଆଯାଏ ଭାବିଲେ କଣ? ଫାର୍ଷ୍ଟ ସେକେଣ୍ଡ ଥାର୍ଡ ଖାଲି, କାରଣ ତୁମ ସ୍କୁଲରେ ଏଇଟା ଗେମ୍ ହେଇଛି, ଫାର୍ଷ୍ଟ ସେକେଣ୍ଡ ଥାର୍ଡ ଖାଲି, ଆଉ କିଛି ନାହିଁ। ଯେ ପୁରସ୍କାର ସବୁ ଦିଆଯାଏନି, ଏ ଯୋଉ ସବୁ ଗୀତ କମ୍ପିଟିସନ ହଉଥିଲା ସ୍କୁଲରେ, ଦେଖିଛ ଗୀତ କମ୍ପିଟିସନ ସବୁ ହବ, ସେଟା କଣ ବାର୍ଷିକ ଉତ୍ସବ ନା କଣ ଗୋଟେ ହୁଏ, ଆନୁଆଲ ଫଙ୍କସନ ହବ, ସେ ଗୀତ ଗାଇବେ, ଗୀତ ଗାଇବେ, ସେ ସବୁ ବସିବେ ମାଷ୍ଟର ମାନେ, ମାଷ୍ଟର ମାନେ ବସି ଦେଖିବେ କୋଉ ଛୁଆ କୋଉ ସ୍ୱରରେ କଣ ଗାଉଛି, କହିବେ ନା? ଆଉ ସେ ସବୁ ମାର୍କ ଦିଅନ୍ତି, ଏଇଠି ଏଇଠି ଏଇ ଏଇ ଭଜନ ଏଇଟା ଭୁଲ କରିଦେଲା, ଏଠି ଏଇଠି ଏଇ ଗୀତଟା ଟ୍ୟୁନ୍ ଭାଙ୍ଗିଦେଲା, ଏଠି ଏହା କଲା, ତା ପରସେଣ୍ଟ ଦିଆହବ। ତାକୁ ଦେଖିବେ ସେ କେମିତି ଗାଉଛି, ତା ହିସାବରେ ଦେବେ ନା? ଆଉ ଫାର୍ଷ୍ଟ ସେକେଣ୍ଡ ଥାର୍ଡ କହୁଛ ତାକୁ, ତା ସେ କେମିତି ଗାଇପାରୁଛି, ସେ କେମିତି ଏଇଟା ଜଗ ଏଇ ଦୁନିଆରେ କିଛି ଲ ରହିଛି, କଣ ଲ କଣ ନିୟମ ରହିଛି? ସବୁ ତ ନମ୍ବର ଦବା, ନମ୍ବର ନାହିଁ? ମୁଁ ସେ ଛୋଟବେଳେ ଜାଣିଛି, ସେ ସ୍କୁଲରେ ପଢିଲା ବେଳେ ସେ ଯେତେବେଳେ ତାଙ୍କର ଫାର୍ଷ୍ଟ ସେକେଣ୍ଡ ଥାର୍ଡ ଦେବେ, ଦେଲା ବେଳେ କହିବେ ସେ ଏଇ ଭଜନ ଗାଇଥିଲା ବା ଏଇ ଏଇ ଗୀତ ଗାଇଥିଲା, ଏଇ ଗୀତରେ ଏଇଠି ଭୁଲ କଲା, ସେଥିପାଇଁ ତାର ଏତେ ନମ୍ବର କଟିଲା, ଏଇ ସ୍ୱରଟାକୁ ଏଇଠି ଛାଡ଼ିଦେଲା, ଏଇଠି ଡବଲ ରିପିଟ୍ କଲା, ଆରମ୍ଭଟା ଏମିତି କଲା, ଶେଷଟା ଏମିତି କଲା, ଏଠି ସବୁ ନମ୍ବର ଦିଆ ଅଛି ନା? ଆଉ ଏଇ ଯୋଉ ଆମର ଏମ୍ଆଇଏଲ୍ ଯୋଉଟା କ'ଣ କୁହନ୍ତି, ସାହିତ୍ୟ, ସାହିତ୍ୟରେ ସାହିତ୍ୟ ଲେଖା ହେଇଥିବ ଇଂଲିଶ, ଏଇ ଯୋଉ ଆମର ଇଂଲିଶରେ ଗ୍ରାମାର ଟିକେ ଭୁଲ ହେଇଗଲା, ସେଠି ନମ୍ବର କଟା ହବ, ନମ୍ବର କଟା ଅଛି ନା? ସବୁ ନମ୍ବର ମାଷ୍ଟର କାଟିଦେବ, ଆଉ ଦଶ ନମ୍ବର ଯୋଉଠି ଏଠି ଆଠ ନଅ ନମ୍ବର ଦେବ, ଏଠି ଗ୍ରାମାରଟା ଭୁଲ କରିଦେଇଛି। ଏ ଜଗତରେ ବି କିଛି ରହିଛି ନା? ଆଉ ତୁମର କର୍ମ ହିସାବରେ ତୁମକୁ ଫଳ ଦିଆଯାଉଛି, କିନ୍ତୁ ଭଗବାନ ପାଖରେ ଗୋଟେ ଅଲଗା ଜିନିଷ ଅଛି, ଭଗବାନ ପାଖରେ ଏଇଟା 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 ଯଦି ଏଇଟା କହିଛନ୍ତି, ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ ତଥୈବ ଭଜାମ୍ୟହମ୍, ଭଜାମ୍ୟ ମାନେ ମୁଁ ପୁରସ୍କୃତ କରେ, ରିୱାର୍ଡ ଦିଏ, ଇଂଲିଶରେ ପ୍ରପଦ ରିୱାର୍ଡ ଲେଖିଥିବେ, ମୁଁ ରିୱାର୍ଡ ଦିଏ ପୁରସ୍କୃତ କରେ, ଏଇଟା ସମସ୍ତଙ୍କ ପାଇଁ। ଭଗବାନ ଏତେ ଉଦାର, ଗୀତା ଯେହେତୁ ସାର୍ବଜନୀନ ଶାସ୍ତ୍ର, ଭଗବାନ କଣ କହିଲେ, ଇଏ ଯଥା ମାମ ପ୍ରପଦ୍ୟନ୍ତେ ତାଂସ ତଥୈବ ଭଜାମ୍ୟହମ୍, ଯିଏ ଯେଭଳି ଭାବରେ ମୋର ଶରଣାଗତ ହଉଛି, ମୁଁ ତାକୁ ସେଭଳି ଭାବରେ ପୁରସ୍କୃତ କରେ। କିନ୍ତୁ ଯଦି ଆମେ ଭଗବାନଙ୍କର ଇତିହାସ ଦେଖିବା, କେତେ ଭକ୍ତ ଅଛନ୍ତି ଯେଉଁମାନେ ଅଳ୍ପ କରିକି ବହୁତ ପାଇଛନ୍ତି, ସାଧନ କରିଛନ୍ତି ଅଳ୍ପ, ପୁରସ୍କାର ପାଇଛନ୍ତି ବହୁତ, ଏଇଟା ଜଗତରେ ମିଳିବନି। ସାଧନ କରିଛନ୍ତି ଅଳ୍ପ, କାହିଁକି ସେମାନଙ୍କର ଯୋଉ ଶରଣାଗତିଟା ଏତେ ପ୍ରଖର ଥିଲା ଯେ ତାଙ୍କୁ ଯୋଉଟା ଯୋଉଟା ନିୟମ ହିସାବରେ, ଯେମିତି ଜଗତରେ ଆମେ କହିଲି ଗ୍ରାମାଟିକାଲ ଭୁଲ ହେଇଗଲେ, ନିୟମ ହିସାବରେ ତାଙ୍କୁ ଭଗବାନ ନିୟମକୁ ଭାଙ୍ଗିକି ଦେଇଛନ୍ତି, ସବୁ ଜିନିଷ ପୁରସ୍କୃତ କରନ୍ତି। ଯେମିତି ଆମେ ତାଙ୍କର ଜୀବନ ଦେଖିବା, ପୁତନାର ଜୀବନ ଦେଖିବା, ପୁତନ ଯେମିତି ଶରଣାଗତ ହେଇଥିଲେ ତାଙ୍କୁ ସେଇଭଳି ଆମେ ଆମେ ସବୁ ଲଗେଇ ପାରିବାନି ସେଟା, ସେମିତି ସେମିତି ତାଙ୍କ ପାଖରେ ଲଗେଇ ପାରିବେ। ଭଗବାନ ଯାହା ତାଙ୍କୁ ଦେଇଛନ୍ତି ସେଥିପାଇଁ ସେ ଶ୍ଳୋକର ଏତେ ମହିମା ରହିଲା, ଆମେ କହିବା ହଁ ସେ ମା ମା ହେଇକି ସ୍ତନ୍ୟପାନ କରିବା ପାଇଁ ଇଚ୍ଛା କରିଥିଲା, ସେଥିପାଇଁ ଭଗବାନ ତାକୁ ମାତୃଗତି ଦେଇଦେଲେ। ଆମେ ଏଇଟା କହିଦଉଛେ ନା, ସେ ଶ୍ଳୋକର ଏତେ ବଡ ମହିମା ରହିଲା। ବ୍ରହ୍ମବାଦୀ ସୁଖଦେବ ବ୍ରହ୍ମବାଦୀ ଥିଲେ, ବ୍ରହ୍ମ ଧ୍ୟାନ କରୁଥିଲେ, ତାକୁ ଶୁଣି ଦେଇକି ଛାଡ଼ି ଦେଇ ପଳେଇଲେ, ତାକୁ ଶୁଣିକି ପଳେଇଲେ। ତ ଶୁଣିଲେ ଅହ ପକ୍ଷୀ ଜମସ୍ତନ କାଲ କୁଟମ, ସେ କେବଳ ଶୁଣିଦେଲେ ସେ ଜାଣିଦେଲା ଭଗବାନ ଏତେ ଦୟାଳୁ, କୃଷ୍ଣ ଏତେ ଦୟାଳୁ। ଆଚ୍ଛା ପୁତନର ଶରଣାଗତିଟା ଶୁକ୍ରବାଦୀ ସିଟିକାର ଲେଖିଲେ ନା, ଯଦି ଭଗବାନ ଯେ ଯଥା ମାମ ପ୍ରବଦ୍ୟନ୍ତେ ତାଙ୍କସ୍ତେ ଭଜାମି ହମ କୁହା ହବ, ସେ ଶ୍ଳୋକରେ କେତେଟା ଜିନିଷରେ କଟିଯିବ ଭଗବାନଙ୍କର ଶ୍ଳୋକ ହାଟି ଲାଗିପାରିବେନି। ଜଣେ ଗୋଲକ ବୃନ୍ଦାବନ ଯିବାକୁ ହେଲେ, ସେଠି ଧାତୃଗତି ପାଇବାକୁ ହେଲେ, ତାକୁ ପ୍ରଥମେ କଣ ହବାକୁ ପଡିବ? ଭକ୍ତ ହବାକୁ ପଡିବ। ଭକ୍ତ ନହେଲେ ଏଠି ଯିବ କେମିତି? ପ୍ରେମ ନ ପାଇଲେ ଯିବ କେମିତି? ପୁତନା କଣ ଥିଲା? ପୁତନା ଭକ୍ତ ନୁହେଁ କି ଅଭକ୍ତ ନୁହେଁ? ଅଭକ୍ତ ଥିଲା କି? ଅଭକ୍ତ କହି ହବନି, କାହିଁକି ଅଭକ୍ତ କହି ହବନି? ଭକ୍ତର ବେଶ ନେଇଥିଲା, ଭକ୍ତର ଅନୁକରଣ କରୁଥିଲା, ଭକ୍ତ ଭାବକୁ ଅନୁକରଣ କରିକି ଏଇଟା ପାଇଗଲା। ତାହେଲେ ଜୟ ଥାମ କଣ ଲଗେଇବ? ଭକ୍ତର ଭାବକୁ ଅନୁକରଣ କରିଛି, ସେ ଭକ୍ତର ବେଶ ନେଇଛି, ଭକ୍ତର ଭକ୍ତ ଯେମିତି ଗୋଟେ ଢଙ୍ଗ କୁହନ୍ତି ନା, ଢଙ୍ଗ କରି ସେ ଢଙ୍ଗ କରିକି ପାଇଗଲା। ତାହେଲେ ଶରଣାଗତିର ମୂଲ୍ୟଟା କେତେ? ଭଗବାନ କହିଦେଲେ ଜୟ ଯଥା ମାଙ୍କ ପ୍ରବଦ୍ୟତେ, କିନ୍ତୁ ଶରଣାଗତିର ମୂଲ୍ୟ ଭାବ ଉପରେ, ଯିଏ ସରଳ ନିଷ୍କପଟ। ଭଗବାନଙ୍କର ଭକ୍ତି ଏତେ ଏତେ ଜଟିଳ ନୁହେଁ, ଭଗବାନଙ୍କର ଭକ୍ତି ଦର୍ଶନ ବହୁତ ବଡ଼। କାହିଁକି ନା ଭଗବାନ ଯେହେତୁ ତାଙ୍କର ତତ୍ତ୍ୱ, ତାଙ୍କୁ ପ୍ରାପ୍ତ ହବା, ତାଙ୍କର ଯୋଉ ପ୍ରେମ, ଇଏ ବହୁତ ମହାନ, ବହୁତ ବଡ଼। କିନ୍ତୁ ଭଗବାନଙ୍କର ହୃଦୟ, ତାଙ୍କର ହୃଦୟ ଏତେ ମହାନ, ସେଥିପାଇଁ ଯେଉଁମାନେ ଅତ୍ୟନ୍ତ ଉଚ୍ଚ ଶ୍ରେଣୀର ଲୋକ ବା ପରମାର୍ଥର ଅତି ଉଚ୍ଚରେ ଅଛନ୍ତି, ସେମାନେ ବୁଝିପାରନ୍ତି ଯେ ଭଗବାନ କେତେ ଦୟାଳୁ। ଆମକୁ ଆମେ ଶୁଣୁଛୁ ଭଗବାନ ଚୈତନ୍ୟ ମହାପ୍ରଭୁ ଜଗା ମାଧାଇକୁ ଉଦ୍ଧାର କରିଦେଲେ, ଆମକୁ କଣ ଲାଗୁଛି? ଆମେ ଶୁଣୁ ମହାପ୍ରଭୁ ଜଗା ମାଧାଇକି, ନିତ୍ୟାନନ୍ଦପୁର ଜଗା ମାଧାଇକି ଉଦ୍ଧାର କରିଦେଲେ। ଆଚ୍ଛା ଦେଖିଲ ତୁମେ, ଦେଖିଲ ତୁମେ ସେଟାକୁ ଆମ ପରମାର୍ଥ ଜିନିଷରେ ଆମେ ବିଚାର କରିପାରୁଛେ? ଆମକୁ ପଦେ କଥା କହିଦେଲେ ଆମେ ସେଟାକୁ ଶୋଇପାରୁନି, ତୁମକୁ ବାଡ଼ାଇ ଦବ, ତୁମେ ତାର ଉଦ୍ଧାର କରିବା କଥା ଚିନ୍ତା କରିବ, ତାକୁ ପ୍ରେମ ଦେଇଦେବ କି? ତୁମକୁ କିଏ ବାଡ଼ାଇ ଦେଲ, ତୁମେ ତା କଣ କରିପାରିବ? ତା ତୁମେ କ୍ଷମା ଦେଇପାରିବ, ଏତିକି ବାସ୍। ଏ ଜଗତରେ ଦୋଷୀକୁ କଣ କରିପାରିବେ ଲୋକ? କ୍ଷମା ଦେଇପାରିବେ, କେହି ତା ଧନକୁ ଦେବେନି, କେହି ସୋ ଧନକୁ ଦେବେନି। ସେଠି କେମିତି କଣ ଯେଉଁ ଯେ ଯଥା ମାଙ୍କ ପ୍ରତ୍ୟନ୍ତ ନିୟମ ଲଗେଇବ? ଏଇ କଥାରେ ମୁଁ କହୁଥିଲି ଯେ ଯେପର୍ଯ୍ୟନ୍ତ ଆମର ସରଳ ଧାରଣା ରହିଥିବ, ଏ ପୁରୁଷ ଭାବନା ରହିଥିବ, ଭୋଗ ବୁଦ୍ଧି ରହିଥିବ, ସେ ପର୍ଯ୍ୟନ୍ତ ପରମାର୍ଥରେ ପ୍ରବେଶ କରିବାଟା ଆମେ ଏଥିରେ କିଛି ଲସ୍ ହଉନି, ସ୍ୱୀକୃତି ଅର୍ଜନ ହଉଛି। ଭକ୍ତି ଅଲଗା, ପ୍ରେମ ଭକ୍ତି ଯୋଉଟା, ସେଥିପାଇଁ ଭକ୍ତମାନେ କୁହନ୍ତିନି ମୁଁ ବହୁତ ଦିନ ଜପ କଲିଣି ଭଜନ କଲି, ମୋ ହୃଦୟରେ କାହିଁ ଗୋଟେ ଭକ୍ତି ଆସୁନି। ହୃଦୟରେ ଯେଉଁ ଭାବଟା ଆସିବା କଥା, ଭକ୍ତିରେ ଆସିବା କଥା, ସେଇଟା ଆସୁନି। କାହିଁକି ଆସୁନି? ତାର ଉତ୍ତର ଆଚାର୍ଯ୍ୟମାନେ ଦଉଛନ୍ତି। ଜଣେ ବହୁତ ଦିନ ଭଜନ ସାଧନ କରୁଛି, ସେବାନୁଷ୍ଠାନ କରୁଛି, ସମସ୍ତ କାର୍ଯ୍ୟ କରୁଛି, କିନ୍ତୁ ତାର ହୃଦୟରେ ଭକ୍ତିର ଇଏ ଭାବନାଟା କାହିଁକି ସେ ଆସୁ? ତ ତାର କାରଣ ବହୁତ କାରଣ ଲିଙ୍କ ହେଇକି ରହିଛି, ବହୁତ କାରଣ ଲିଙ୍କ ହେଇକି ରହିଛି, କିନ୍ତୁ ତା ଭିତରେ ମୁଖ୍ୟ କାରଣ ହେଲା, ଜଣେ ବହୁତ ଦିନ ଭଜନ ସାଧନ କଲା ପରେ ଯଦି ତାର ଭକ୍ତିର ଭାବନାଟା ହୃଦୟ ଭିତରେ ଆସୁନି, ତାର ଅର୍ଥ ସେ ଆନୁଷ୍ଠାନିକ ଭାବରେ ସବୁ ଜିନିଷ ଗୁଡାକ କରୁଛି। ଆନୁଷ୍ଠାନିକ ମାନେ କଣ? ଗୋଟେ ଅନୁଷ୍ଠାନ, ଯେମିତି ଅଫିସିଆଲ ତାକୁ ଇଂଲିଶରେ କୁହାଯାଏ, ଅଫିସ କି ଯାଉଛି, ଅଫିସ ଗଲେ କଣ କିଏ ଗୋଟେ ଶ୍ରଦ୍ଧାରେ କରୁଛି ଅଫିସ ଡ୍ୟୁଟା, କେମିତି ବି ସାରିବି ପଳେଇ ଆସିବି, ତାର ଘରଟା ହଉ, ଘର କାମଟା ହଉଛି ବଡ, ଅଫିସ କାମଟା ଖାଲି ଦରମା ନଉଛି, ମୋର କରିବାର ଅଛି, ମୋର ଗୋଟେ କରିଦେବାର ଅଛି, ତାର ଶ୍ରଦ୍ଧା ସେଥିରେ ନାହିଁ। ତେଣୁ ଆମର ଯଦି ଭଜନଟା ଅଫିସିଆଲ ହେଲା, ସେବାଟା ଅଫିସିଆଲ ହେଲା, ଆମର ତ କିଛି ଲସ୍ ହବନି, କିଛି ସ୍ୱୀକୃତି ପାଇବା, ଏଟା ଗୋଟିଏ କାରଣ, ପ୍ରାୟ ମୁଖ୍ୟ କାରଣ ଏଇଟା, ଅଲଗା କାରଣ ତ ବହୁତ ରହିଛି। ଶୁଦ୍ଧ ଭକ୍ତଙ୍କୁ ବି ଜଣେ ଗ୍ରହଣ କରୁନି, ଶୁଦ୍ଧ ଭକ୍ତଙ୍କର ଭାବନାକୁ ତାକୁ ତାକୁ ଭଲ ଲାଗୁନି, ଶୁଦ୍ଧ ଭକ୍ତଙ୍କ ପ୍ରତି ଆକର୍ଷଣ ତାର ଆସୁନି, କିନ୍ତୁ ସେ ତାର ଭଜନ କରୁଛି, ସେବା କରୁଛି, ସବୁକିଛି ଉତ୍ସାହ କରୁଛି, ତାର ବି ଭକ୍ତି ହବନି। ଭକ୍ତିର ଭାବନା ଆସିବନି, କିନ୍ତୁ ନଷ୍ଟ କିଛି ହେବନି। କାହିଁକି ସ୍ୱୀକୃତି ସିଏ ପାଇବ, ସ୍ୱୀକୃତି ପାଇବ କିନ୍ତୁ ଭକ୍ତି ହେବନି। ଦ୍ୟାଟ୍ ଇଜ୍ ଡିଫରେଣ୍ଟ, ସ୍ୱୀକୃତି ଅଲଗା ଭକ୍ତି ଅଲଗା। ଆମର କିଛି ସ୍ୱୀକୃତି ଅଛି, ପୂର୍ବରୁ କିଛି ସ୍ୱୀକୃତି ଅଛି, ସେଇଭଳିଆ ଆମେ ଭକ୍ତି ପଥକୁ ଆସିଛି, କିନ୍ତୁ ସେଇ ସ୍ୱୀକୃତିଟା ଯେ ସଫିସିଏଣ୍ଟ ସେଟା ନୁହେଁ। ସେଥିପାଇଁ ସେ ଲେଖିଲେ ସ୍ୱଳ୍ପ ପୁଣ୍ୟମତାମ ରାଜନ ବିଶ୍ୱାସ ନୈବ ଜାୟତେ। ସେ କାହିଁ ଲେଖିଥିଲେ, ସେ ଗୋଟିଏ ପଦକୁ ଧରିଲେ ତୁମେ ସବୁ ଘୁରି ପଡ଼ିବ, ଗୋଟିଏ ଗୁରୁଙ୍କର ଚେଲା ହୁଅ, ଶୁଦ୍ଧଭକ୍ତଙ୍କର ତୁମେ ତୁମେ ଶୁଦ୍ଧଭକ୍ତଙ୍କର ବି ଆଶ୍ରିତ ହୁଅ, ତୁମର ସ୍ୱୀକୃତି ହିସାବରେ କାର୍ଯ୍ୟ କରିବ। କାରଣ ତୁମର ସେତିକି ସ୍ୱୀକୃତି ନଥିଲେ ଗୁରୁ ବୈଷ୍ଣବଙ୍କୁ ଭାଗବତଙ୍କୁ ତଦୀୟ ବସ୍ତୁ ଉପରେ ସେତିକି ବିଶ୍ୱାସ ଆସିବ ନାହିଁ। ସେଥିପାଇଁ ସ୍ୱୀକୃତି ବିନା ଅପରାଧ ଯଦି ଆମେ ବଢ଼େଇବା ସାଧୁଗୁରୁଙ୍କର ଆଦେଶଟା, ସେଥିପାଇଁ ଆମ ଗୁରୁଦେବ ସବୁବେଳେ ସେଇ ଗୁରୁ ଗୋଟେ କଥା କୁହନ୍ତି, ତୁମେ ଯାହା କୁହ ସେତିକି କର, ତୁମେ କିଛି ଭାବନି, କାରଣ ତୁମେ ଅଧିକା କରିଦେଇପାର, ତା ଦେହରେ ତୁମର ମନଧର୍ମ କିଛି ଯୋଡ଼ି ହେଇଯିବ, ତୁମେ କିଛି ସ୍ପେକୁଲେସନ କରିବ, ତୁମେ ଭାବିବ ମୁଁ ସକ୍ସେସ ପାଇଗଲି, ସେଥିରେ କିଛି ଲାଭ ହବନି ତୁମେ, ତୁମେ ଯାହା କୁହ ସେତିକି କର, କାହିଁକି ତା ଦ୍ୱାରା ତୁମେ ଅପରାଧରୁ ବଞ୍ଚିଯିବ, ତୁମର ଆନୁଗତ୍ୟ ଭାବନା ରହିବ, ତୁମର ଅହଙ୍କାର ଆସିବନି। ଜଣଙ୍କର କାର୍ଯ୍ୟଦକ୍ଷତା ଉପରେ ଭକ୍ତିର କିଛି, ତୁମେ ରୋଷେଇ କରିପାରୁଛ, ତୁମଠୁ ଭଲ ଭଲ ରୋଷେଇ ବି ଅଛନ୍ତି, କାର୍ଯ୍ୟଦକ୍ଷତା ଉପରେ ଭକ୍ତିର କିଛି ଅନୁଷ୍ଠାନ ନିର୍ଭର କରେ ନା। କାର୍ଯ୍ୟ ଜଣେ ବହୁତ ଏକ୍ସପର୍ଟ ରହିଛି, ଏକ୍ସପର୍ଟ ଡିଫରେଣ୍ଟ ନେଚର, ତୁମର କାର୍ଯ୍ୟଦକ୍ଷତା ଉପରେ ଯଦି ତୁମେ ଭଗବାନଙ୍କୁ ସବୁ ପୁରା ବାଧି ଦେବ ଦେଇପାରିବ, ସେମିତି କିଛି ମାନେ ନାହିଁ। ପ୍ରଭୁ ଯଦି ତୁମକୁ ଭଲ ଗୁଣ ଦେଇଛନ୍ତି, ପ୍ରଭୁଙ୍କର ତୁମର ଦକ୍ଷତା ରହିଛି, କିନ୍ତୁ ଭଗବାନଙ୍କର ସେବା ଯଦି ପ୍ରୀତିପୂର୍ଣ୍ଣ ଭାବରେ ଆମେ ନ କରିପାରିଲେ, ଏଇ ଅଫିସିଆଲ ଭଳିଆ ଡ୍ୟୁଟି କଲେ ବା ଲୋକ ଦେଖିଣିଆ କାମ କଲେ, ସେଥିରେ ବି ଭକ୍ତି ହେବନି। ବାହାର ଦୁନିଆରେ ଲୋକ ଆପ୍ରିସିଏଟ କାହିଁକି କୁହନ୍ତି, ସେ ତାଙ୍କର ଦକ୍ଷତା ଅଧିକା ରହିଛି, ବହୁତ କାମ କରି ଦେଖେଇଦେଲେ ଲୋକ ତାଙ୍କୁ ଭଲ ପାଇବେ। ଏଠି ସେ ଦୁନିଆରେ ସେ ଏ ଦୁନିଆ ସେ ଆମେ ଏଠି ଯେଉଁ ଦକ୍ଷତା ଆସୁଛନ୍ତି ଗୁରୁ ବୈଷ୍ଣବ ଦ୍ୱାରା ଆସିଲା ତ ଆସିଲା ଭଲ, କିନ୍ତୁ ଯାହା ମୋର ସାମର୍ଥ୍ୟ ଅଛି ତା ଦ୍ୱାରା ମୁଁ ଗୁରୁ ବୈଷ୍ଣବଙ୍କର ସେବା କରିବି, ନିଷ୍କପଟ ସେବା କରିବି, ସେଇଟା ସାହାଯ୍ୟ କରିବି। ଆଉ ଅଲଗା କିଛି ଏଥିରେ ବେଶୀ ସାହାଯ୍ୟ କରିବନି। ଏ ପଥରେ ଯୋଉ ଏଇ ପଥରଟା ଏତେ ଗୋଟେ ସାର୍ଫ ରେଜର ପାତ ଗୁରୁଦେବ କୁହନ୍ତି, ଗୋଟେ କ୍ଷୁର ଧାରର ଆଉ ସବୁର ଅଲ୍ଟିମେଟ୍ ଜିନିଷଟା ରହୁଛି ତୁମର ଶରଣାଗତି ଉପରେ ନିର୍ଭର କର, ତୁମେ ଗୁରୁ ବୈଷ୍ଣବଙ୍କୁ କିଭଳି ଦୃଷ୍ଟିରେ ଦର୍ଶନ କରୁଛ, ତାଙ୍କ ଉପରେ କିଭଳି ନିର୍ଭର କରୁଛ। ଆଗେ ଆଚାର୍ଯ୍ୟଙ୍କ ଉପରେ ବିଶ୍ୱାସ, ତାଙ୍କର ଶରଣାଗତି, ତାଙ୍କ କୃପା ପ୍ରାପ୍ତ ହେଲେ ତୁମେ ଭଗବାନଙ୍କ ପ୍ରତି ତୁମର ଶରଣାଗତି ଆସିବ, ସେତେବେଳେ ଗୋଟେ ଭାବପୂର୍ଣ୍ଣ ଆସିବ ସବୁ ଜିନିଷଟା। ପ୍ରାଥମିକ ଅବସ୍ଥାରେ ଏଟା ହୁଏ ନା, ପ୍ରାଥମିକ ଅବସ୍ଥାରେ ନିଜର ଅନର୍ଥକୁ ନେଇ ନିଜର ବଞ୍ଚିବା, ନିଜର ଭଜନ ଚିନ୍ତାରେ ଦିନଟା ଚାଲିଯାଏ। ତୁମେ ମିଶନାରୀ ଯେତେ ମିଶନ ଆକ୍ଟିଭିଟିଜରେ ଏଇ ଯୋଉ ପିଲାମାନେ ସବୁ ଆଜିକାଲି ଆସୁଛନ୍ତି ବା ଆଗରୁ ଲୋକ ଯୋଉ ଛାଡ଼ିକି ପଳାନ୍ତି, ସେ କାହିଁକି ସେମାନଙ୍କର ମିଶନ ଯୋଉଟା ସେଟା ଜଣେ ଶୁଦ୍ଧ ଭକ୍ତଙ୍କର ମିଶନ, ସେଟା ସେ ବୁଝିପାରିବେନି। ମିଶନଟାକୁ ଶୁଦ୍ଧ ଭକ୍ତକୁ ଅଲଗା, ଯେମିତି ଇସ୍କନଟା, ଇସ୍କନଟା କାହାର, ଜଣେ ଶୁଦ୍ଧ ଭକ୍ତଙ୍କର, ପ୍ରଭୁପାଦଙ୍କର, ସେ ପ୍ରଭୁପାଦଙ୍କୁ ଅଲଗା ଦୃଷ୍ଟିରେ ଦେଖୁଛନ୍ତି, ଇସ୍କନକୁ ଅଲଗା ଦୃଷ୍ଟିରେ ନାହିଁ। ମିଶନ ସେ ସମୟ ଶକ୍ତି ଭଗବତ ଇଚ୍ଛାରେ ଜଣେ ଶୁଦ୍ଧ ଭକ୍ତ ଏଇଟା ମିଶନଟାକୁ ଏଷ୍ଟାବ୍ଲିଶ କରିଛନ୍ତି। ଭକ୍ତିନାଥ ଠାକୁରଙ୍କର ଏଇଟା ଗୋଡ଼ିଏ ମଠ ହଉଛି ଚୈତନ୍ୟ ମହାପ୍ରଭୁଙ୍କର ଶରୀର, ଗୁରୁଙ୍କର ଆଚାର୍ଯ୍ୟଙ୍କ ମାନଙ୍କର ଏ ଶରୀର ମିଶନ। କିନ୍ତୁ ପ୍ରଥମେ ଯିଏ ଆସିବ ବା ଯାହାର ସ୍ୱୀକୃତି ଯଦି ବେଶୀ ନାହିଁ, ସେ ମିଶନଟା କ'ଣ ଭାବେ, ଏଇଟା ଗୋଟେ ଅଫିସ, ଏଠି ଖାଇବା ପିଇବା ଅଛି, ମୁଁ ଏଇଟା କାମ କରୁଛି, ଏଟା କାହିଁକି ହବନି, ଏଟା କାହିଁକି ଏମିତି ହବନି, କାହିଁକି ସେବା ଏମିତି ହବନି, କାହିଁକି ମୋତେ ଦିଆ ହବନି, ସେ ବୁଝିପାରୁନି, ତାର ସ୍ୱୀକୃତି ନାହିଁ, ସ୍ୱୀକୃତି ତାର ନାହିଁ, ସ୍ୱୀକୃତି ନଥିଲେ ସବୁବେଳେ ପୁରା ଯଦି 100% ଧରାଯିବ ଗୋଟେ କଥା ଉପରେ ପୁରା ଧ୍ୟାନ ଦେବାକୁ ପଡିବ। ଏଟା ସ୍ୱୀକୃତି ଯାହାର ଯେତେ ଅଧିକ ତାର ସେତେ ଗମ୍ଭୀରତା ଆସିବ, ସେ ସେତେ ଏଇ ଜିନିଷ ଉପରେ ବୁଝିପାରିବ। ଆଉ ଯାହାର ସ୍ୱୀକୃତି ନାହିଁ, ସେ କାହାକୁ କେତେ ବ୍ଲେମ୍ କଲେ ବି, ସୋସାଇଟିକୁ ବ୍ଲେମ୍ କଲେ ବି, ଡିବୋଟିକୁ ବ୍ଲେମ୍ କଲେ କି ପ୍ରିନ୍ସିପାଲକୁ ବ୍ଲେମ୍ କଲେ, ତ କିଛି ବି ପାଇବ, ତାକୁ କୋର୍ଟ ନେଇକି ଛାଡ଼ବି ସେ କିଛି କରିପାରିବ। ସେ ବହୁତ ଭକ୍ତ ଫ୍ରଷ୍ଟ୍ରେଟେଡ୍ ହେଇକି ପଳାନ୍ତି, ମିଶନାରୀ ଆକ୍ଟିଭିଟିରେ ଆମେ ରହିପାରିବୁନି, ଏମିତି ହେଉଛି, ତା ହେଉଛି, ବୃନ୍ଦାବନ ପଳାଇଛି, କି ଭଜନ କରିଦେବେ, ଭଜନ ତୁମେ ଯଦି କରିଦେବ ତୁମେ ଆସିଲେ କେମିତି ଏଠି ଏପଥ, ତୁମର ଯେତେ ସ୍ୱୀକୃତି ଥିଲା ତୁମେ ତ ଭଗବାନ ସିଧା ନେଇ ବୃନ୍ଦାବନ ପହଞ୍ଚିଥାନ୍ତି, ନାଇଁ କରିପାରିବୁନି ଭଜନ କରିବାଟା ତୁମର, ତୁମର ମାୟା, ତୁମର ବୃତ୍ତିଟା କ'ଣ, ତୁମ ହୃଦୟ ଭିତରେ ତୁମେ ନିଜକୁ ପଚାରିକି ଦେଖୁନା ତୁମର ଭଜନ କରିବାକୁ କେତେ ଇଚ୍ଛା ଅଛି, ସଜନ ଭଗବାନଙ୍କ ଇଚ୍ଛାରେ ଏସବୁ ମିଶନ ହେଇଛି ନା। ତ ଯିବ ଯଦି ସ୍ୱୀକୃତି ତାର କମ୍ ରହିଛି, ତାର ବିଶ୍ୱାସ ଆସୁନି, ତାର ଉତ୍ସାହ ଆସୁନି, ତାର ପ୍ରେରଣା ଆସୁନି, ତାର ଅନ୍ୟର ଦୋଷ ଦର୍ଶନ ଆସୁଛି ସବୁବେଳେ, ଯାହାକୁ ପରମାର୍ଥ ପ୍ରତି ତାର ଲେଜିନେସ୍ ଯୋଉଟା ଜାଗ୍ରତା ଆସୁଛି, ତାକୁ ନିରପରାଧ ହେଇକି ସେବା କରିବାକୁ ପଡିବ, ଭଜନ କରିବାକୁ ପଡିବ। ତା ଦ୍ୱାରା ତାର ସ୍ୱୀକୃତି କିଛି ଆସିଲେ ସେ ବୁଝିପାରିବ ମିଶନାରୀ ଆକ୍ଟିଭିଟିଜ କ'ଣ, ଅଫିସିଆଲ ମାନେ କୁହନ୍ତୁ ଆନୁଷ୍ଠାନିକ ସେବାଟା କ'ଣ, ପ୍ରକୃତ ଭଜନଟା କ'ଣ ସେ ବୁଝିପାରିବେ ନ ବୁଝିପାରିବେ। ମୁଁ ଏଇ କଥାରେ ଏଇଟା ପଳେଇ ଆସିଲି ଯେ ମାୟାର ବୃତ୍ତିଟା ଯେପର୍ଯ୍ୟନ୍ତ ଆମ ଭାବନାରେ ରହିଛି, ପୁରୁଷ ଭାବନାଟା ଯେପର୍ଯ୍ୟନ୍ତ ରହିଛି, ସେ ପର୍ଯ୍ୟନ୍ତ ଭଗବତ ତତ୍ତ୍ୱ ବୁଝିବାଟା ସମ୍ଭବ ହବନି ହବନି। ସେଥିପାଇଁ ଶରଣାଗତିଟାକୁ ବଢେଇବାକୁ ପଡେ, ଆଉ ଶରଣାଗତିଟା ଏମିତି ଗୋଟେ ରାତିରେ କାହାର ବଢିଯିବନି। ଯିଏ ଶରଣାଗତି ବଢେଇବା ପାଇଁ ଚାହିଁବ, ପାଣ୍ଡବମାନଙ୍କୁ ଭଗବାନ କଣ କରୁଥିଲେ, ଲାଷ୍ଟ ମୁମେଣ୍ଟ ପର୍ଯ୍ୟନ୍ତ ତାଙ୍କୁ ସବୁବେଳେ ପକଉଥିଲେ ଟାସ୍କରେ। ଶରଣାଗତିଟା ଏମିତି ପଡିବନି କାହାକୁ, ଯାହାପରେ ଯିଏ ଏତେ ଦାୟିତ୍ୱ ନବ, ଗୁରୁଦେବ ସବୁବେଳେ କୁହନ୍ତି ଭଗବାନ ତୁମକୁ ସେଭଳିଆ ଦାୟିତ୍ୱରେ ପକେଇବେ, ଭଗବାନ ସେଭଳିଆ ପ୍ରୋବ୍ଲେମରେ ପକେଇବେ, ସମସ୍ୟାରେ ପକେଇବେ, ତା ଦ୍ୱାରା ତୁମର କ'ଣ ହବ, ବାଧ୍ୟ ହେଇକି ଶରଣାଗତିଟା ବଢିବ। ଏମିତି ଯିବ ଏମିତି ବସିବ କି ଭଜନ କରି ଶରଣାଗତି କେବେ କରିପାରିବନି, କଣ୍ଡିସନ ସୁଲ କେବେ କରିପାରିବନି। ତ କେବେ ତୁମେ ଭାବନା ମୁଁ ବସିକି ହର ହର ବହୁତ ଭଜନ କରିଦେବି ମୁଁ ଶରଣାଗତି ହେଇପାରିବିନି, କାହିଁକି ପଥର ହଉଛି ସେୟା ଶରଣାଗତି ପଥରେ ଜଣଙ୍କର ପ୍ରାର୍ଥନା ତାର ବଢିବ ନା, କେମିତି ବଢିବ ସେ ପ୍ରାର୍ଥନା, ତାର ସ୍ୱାଭାବିକ ଆସିବନି। ତାର ତ ସବୁ ବଡିଲି କମ୍ଫର୍ଟ ମିଳିଯାଉଛି, ତାକୁ କେମିତି, ତା ତ ଖାଇବା ପିଇବା 9 ବାଜିଲେ ପ୍ରସାଦ ହେଇଗଲା, 5 ବାଜିଲେ ପ୍ରସାଦ ହେଇଗଲା, ତାର ଗଲା ସବୁ ସର୍ଫ ସାବୁନ ବ୍ଲେଡ୍ ପେଷ୍ଟ ଯାହା ଦରକାର, ତା 4-5 ତାର ଯାହା ଦରକାର ସବୁ ମିଳିଗଲା 3-4 ଘଣ୍ଟା ସେବା କରିଦେଇକି, ସେ କ'ଣ ଶରଣାଗତି ବଢେଇବ। ତାର ପର୍ସନାଲ ତାର ଯୋଉ ବ୍ୟକ୍ତିଗତ ଭାବରେ ଯୋଉ ପ୍ରାର୍ଥନା ଭଗବାନଙ୍କୁ, ମୁଁ ପ୍ରଭୁ ଚାହୁଁଛି ଆପଣଙ୍କ ଶରଣାଗତ ହେବି, ଆପଣଙ୍କର ସେବା କରି ଭଜନ କରି, ତାର ଯେତେବେଳେ ମନୋଭାବଟା ଠିକ ଆସିବ ତାକୁ ଭଗବାନ ସେଭଳିଆ ଟାସ୍କରେ ପକେଇବେ, ନହେଲେ ସେ ଶରଣାଗତ ହେଇପାରିବ ନାହିଁ, ଯିବ ଏମିତି ହେଇପାରିବନି, ତାକୁ ଭଗବାନ ପକେଇବେ ସେଭଳି ସ୍ଥାନ ଶରଣାଗତରେ। ସେଥିରେ ଶରଣାଗତଟା ଏତେ ବଢେ, ବୀରଭାବଟା ଏତେ ବଢେ, ଭଗବାନଙ୍କ ପ୍ରତି ଭରସାଟା ଏତେ ବଢେ, ଯେମିତି ପ୍ରଭୁ ଆଜି ମହାରାଜ ଭଗବାନ ତାଙ୍କ ଦ୍ୱାରା କାମ କରିବାର ଥିଲା, ସିନ୍ଧିଆ କ'ଣ ସେ ତା ନା ସିନ୍ଧିଆ ସୁମାତି ମହାରାଜ କତିକି ଯା, ଏତେ ବୋଲ ବିଦେଶ ଯା, ସେ ଆଙ୍କ ଘରର ତାଙ୍କ ଘରର କେତେ ଟ୍ରବୁଲ, ତାଙ୍କ ଦ୍ୱାରା ତ ଏଇଟା ହବାର ଅଛି। ଭଗବାନ ପ୍ରଥମ ପ୍ରି ପ୍ଲାନ କରି ରଖିଛନ୍ତି ନା, ଇଏ ପ୍ରଭୁପାଦଙ୍କର ପ୍ଲାନ ଭଗବାନ ରଖିଛନ୍ତି ତାଙ୍କ ଦ୍ୱାରା, ତାଙ୍କୁ ଏତେ ପ୍ରକାର ଟାସ୍କ ନେଇ କାହିଁକି ନେଇଗଲେ, ତାଙ୍କର ଶରଣାଗତି ବଢେଇବା ପାଇଁ ସେ ଅଲରେଡି ସରେଣ୍ଡର ସୋଲ, ତାଙ୍କୁ ଏତେ ରିଲିସମେଣ୍ଟ ମିଳେ। ଯିଏ ଯିଏ ଯେଉଁ ସ୍ତରକୁ ଯେତେ ଉଚ୍ଚ ସ୍ତରକୁ ଯିବ, ଯେମିତି ଗୋପୀମାନଙ୍କୁ ଭଗବାନ ଛାଡ଼ିଦେଇ ପଳେଇଲେ ଆସିଲେ, ଯିଏ ଯେତେ ଉଚ୍ଚ ସ୍ତରକୁ ଯିବେ ଭଗବାନ ତାଙ୍କ ସହିତ ସେଇଭଳି ରେସିପୋକେଟ୍ କରି, ଶରଣାଗତିରେ ପୂର୍ଣ୍ଣ ସ୍ତର ଏ ରାଧାରାଣୀ ନା, ପୂର୍ଣ୍ଣ ପୂର୍ଣ୍ଣ ସ୍ଥିତିରେ ଅଛନ୍ତି, ଆଶ୍ଳେଷ୍ୟ ବାପା ଗୋଟେ ବିନ୍ଦୁ ବି ତାଙ୍କ ନିକଟରେ ସୁଖ ବାଞ୍ଛା ନାହିଁ। ସେଥିପାଇଁ ରାଧା ପ୍ରେମ ଯୋଉ ନିର୍ମଳ ରାଧା ପ୍ରେମକୁ ତାକୁ ଜୀବ ଉଚ୍ଚାରଣ ସେ ଶବ୍ଦ ଉଚ୍ଚାରଣ କରିପାରିବେ, ସେଥିପାଇଁ ରାଧା ଶବ୍ଦ ଉଚ୍ଚାରଣ କରିବା ପାଇଁ ଭୟ କରନ୍ତି ଆମର ଆଚାର୍ଯ୍ୟ ହରେ କୃଷ୍ଣ କରି। ଗୋଟେ ଜୀବର କିଛି ବି ରହୁଛି ନା, ମୁଁ ବୋଲି ଗୋଟେ ଭାବନା ରହୁଛି, ମୁଁ ବଡ ସାଧୁ, ମୁଁ ଏମିତି ମୋର ଏମିତି କରୁଛି, କୌଣସି ଭାବନା ନାହିଁ ରାଧାଙ୍କ, ନିର୍ମଳ ଏସବୁ ଜିନିଷ ଭୋଗବାଂଛା ରହିଲେ ଏସବୁ ହେଇପାରିବନି। ଶରଣାଗତ ପଥି ମହାପ୍ରଭୁଟା ଶିଖେଇବା, ଏଟା ଗୋଟେ ଶରଣାଗତର ପଥ, ଶରଣାଗତ ହେଲେ ହିଁ ଗୋଟେ ଜୀବ ଯେ ଯଥା ମାଙ୍କ ଦିଅନ୍ତି ତାଙ୍କ ଥିବ ବୋଝା, ଏଇଟା ପର୍ସନାଲ ଜିନିଷ ସବୁବେଳେ ମନେ ରଖ। ସେଥିପାଇଁ ପର୍ସନାଲ ଏକାକି ଆମର ମନୋଭାବକୁ ତିଆରି କରିବାକୁ ପଡିବ, ସଙ୍ଗରେ ଆମେ ରହୁଛେ, ଆଉ ସଙ୍ଗରେ କାହିଁକି ରହୁଛେ ନା, ସଙ୍ଗ ଆମକୁ ଫେସିଲିଟିଜ ଦେଉଛି, ଏକାକି ଆମେ ମନକୁ ସଂଯମ କରିପାରିବା ନା, ଏକାକି ଆମେ ଭଜନ କରିପାରିବା ନା, ଏକାକି ରହିପାରିବା ନା, ପରମାର୍ଥ ଜୀବନ ଏକାକି କେବେ ରହିହବନି କଳି ଯୁଗରେ। ସେଥିପାଇଁ ମହାପ୍ରଭୁ ସବୁବେଳେ ସଙ୍ଗ କରୁଥିଲେ, ଆଉ ଭକ୍ତିର ସହ ଉଚ୍ଚ ସ୍ତରକୁ ଗଲେ ବି ଆସ୍ୱାଦନ କରିବା ପାଇଁ ସଙ୍ଗ ଦରକାର, କିନ୍ତୁ ମନେ ରଖିବାକୁ ପଡିବ ନିଜର ଭଜନ ନିଜର ପ୍ରାର୍ଥନା ନିଜ, ଯଦି ତୁମର ସେ ପ୍ରାର୍ଥନା ଭାବନା ଆସୁନି ତାହେଲେ ତୁମକୁ ନିରପରାଧ ହେଇକି ସେବା କରିବାକୁ ପଡିବ, ଭଜନ କରିବାକୁ ପଡିବ, ପ୍ରାର୍ଥନା ବହୁତ କରିବାକୁ ପଡିବ, ନହେଲେ ତୁମର ସ୍ୱୀକୃତି ନ ଆସିଲେ। ସେଥିପାଇଁ ପ୍ରଥମେ ଗୋଟେ ସବୁ ସେବାରେ ଲଗାଯାଏ, ବହୁତ ସେବାରେ ଖଟା ହଉଥିଲା ଆଗରୁ, କାହିଁକି ଏମାନଙ୍କ ପ୍ରାୟତଃ ସ୍ୱୀକୃତି କମ୍, ସେମାନେ ସବୁ ବୁଝିପାରିବେନି, ଏବେ କିଛି ଦିନ ଆସିବେ କିଛି କରିବେ, ତାପରେ ସେ କୁଆଡେ କୁଆଡେ ହେଇ କାହା କ'ଣ ଆକୁ ଅପରାଧ କରେ ତାକୁ ଅପରାଧ କରେ, ଗାଳି ଗୁଲଜ କରି ସବୁ କରି ଭାରି ପଳେଇବେ, ଏଠି ୟାର ଦୋଷ ତାର ଦୋଷ ଇସ୍କନ ଦୋଷ ସେ ପ୍ରେସିଡେଣ୍ଟର ଦୋଷ ସେ ଗୁରୁଙ୍କର ଦୋଷ ସବୁ କହି ଭାରି ପଳେଇବେ, ଏ ସ୍ୱୀକୃତି ବିହୀନ ଜୀବ ଗୁଡା, ଖୋଲା କଥା କହିଲେ ଏଟା ସ୍ୱୀକୃତିହୀନ ଜୀବ, ସେ ଅଳ୍ପ କି ସ୍ୱୀକୃତି ଯାହା ଥିଲା ଏଠି ନଷ୍ଟ କରିଦେଇ ଚାଲିଲା, ଖାଲି ଦୋଷ ଦେଖି ଦେଖି ଦେଇ ଚାଲିଲା। ସେଥିପାଇଁ ଆଗରୁ ସେଗୁଡ଼ା ସବୁ କିଛି ଚାନ୍ସ ଦିଆଯାଏ ନା, ଆଗରୁ ମାନୁଆଲ ସର୍ଭିସ ସବୁ ଲଗାଯାଏ, ଖଟ 5-7 ବର୍ଷ ତାଙ୍କ ଦୈନ୍ୟତା ଆସିବ, ଆଉ ସେବା ବି ସେବା ଦ୍ୱାରା କିଛି ସ୍ୱୀକୃତି ପାଇଯିବ, ତାପରେ ତାଙ୍କ କିଛି ଅଣ୍ଡରଷ୍ଟାଣ୍ଡିଂ ଆସିବ, ଆଉ ସ୍ୱୀକୃତି ବଢିଗଲେ ଶରଣାଗତରା ଧୀରେ ଧୀରେ ତାଙ୍କର ସ୍ୱୀକୃତି ହିସାବରେ ତାକୁ ଭଗବାନ ଗ୍ରହଣ କରି ତାକୁ ଆସିବ ଆସି ଶରଣାଗତି ବଢ଼ିଲେ ଭଗବାନଙ୍କର କୃପାଟା ଆସିବ, କୃପାଟା ଆସିଲେ ଜୀବର ଏଇ ଭୋଗବୁଦ୍ଧିଟା ଯିବ, ମାନେ ଭୋଗବୁଦ୍ଧିଟା କେବେ ଜୀବର ଯିବନି, ଭୋଗବୁଦ୍ଧିଟା ରହିଲା ପର୍ଯ୍ୟନ୍ତ ଏଇ ପୁରୁଷ ନାରୀ ଭାବନାଟା ରହିବ, ତୁମେ ତ ଏଇଟା କାଳ ଖାଇକି ମାରିବ, ଆଉ ସେ କାମନା ପାଇଁ ସେ ଷ୍ଟ୍ରଗଲିଂ କରୁଥିବ କେବଳ, ଆଉ ତା ଭୋଗବୁଦ୍ଧିଟା ରହୁଛି ନା, ପୁରୁଷ ନାରୀ ଭାବନା ସବୁବେଳେ ରହିବ, ସେ କଣ ଏଇଟା ବୁଝିବ? ସେଥିପାଇଁ ପରୀକ୍ଷିତ ମହାରାଜଙ୍କର ଯୋଉ ପ୍ରଶ୍ନ ଆମମାନଙ୍କର ଯାହା କହନ୍ତି ଭାବନାକୁ ନେଇକି ସେ ପ୍ରଶ୍ନ କରିଛନ୍ତି, ଏବଂ ତାର ଉତ୍ତର ଦଉଥିଲେ ଯେ ନା ନାଇଁ କେବେ ବି ସମ୍ଭବ ନୁହେଁ, ଭଗବାନ କହୁଥିଲେ ବାସ୍ତବ ବସ୍ତୁ, ଯିଏ ବାସ୍ତବ ତାଙ୍କ ପାଖରେ ଅବାସ୍ତବ ଜିନିଷ କିଛି ଆସିବ, ତେଣୁ ବାସ୍ତବ ବସ୍ତୁକୁ ବୁଝିବାକୁ ହେଲେ ଆମେ ଅବାସ୍ତବ ସ୍ଥିତିରେ ବୁଝିପାରିବାନି, ଆମେ ବାସ୍ତବ ସ୍ଥିତିକି ଯିବାକୁ ପଡିବ, ତେବେ ଆମେ ଆତ୍ମା ପ୍ରଭୁ ପ୍ରଥମ ସେଦିନ ପ୍ରିଚିଂ ଷ୍ଟାର୍ଟ କରିଥିଲେ, ଆମେ ହେଉଛନ୍ତି ଆତ୍ମା, ଏଇଟାକୁ ବୁଝ ନା ଆଗେ ଦେଖିବା, ତୁମେ ଏଇଟା ବୁଝ, ତୁମର ତୁମେ ହଉଛ ଆତ୍ମା, ଏତିକି ବୁଝ ଆଗେ, କେତେ ଜନ୍ମ ଲାଗିଯିବ ଯଦି ଗୁରୁ ବୈଷ୍ଣବ କୃପା ନ କରି, ତୁମର କଣ ଲସ୍ ହେଇଗଲା, ତୁମକୁ କିଏ ଅପମାନ କଲା, ତୁମର କଣ କ୍ଷତି ହେଇଗଲା, ତୁମ ଆତ୍ମା, ମୋର କିଛି ଅସୁବିଧା ନାହିଁ, ମୁଁ ଆତ୍ମା, ଏତିକି ହେଲେ ଆସ ଆତ୍ମସ୍ଥିତି କି, ମୋର ଜଗତର କାହା ସହିତ ସମ୍ପର୍କ ନାହିଁ, ମୁଁ ହଉଛି ଆତ୍ମା, ସବୁ ଜିନିଷ ପରୀକ୍ଷିତ ମହାରାଜ ଉତ୍ତର ଏ ପ୍ରଶ୍ନରେ ସୁଖଦେବ ଗୋସ୍ୱାମୀ ଉତ୍ତର ଦେଇଥିଲେ ସେ କଥା, ଯଦି ପାଦ ପଙ୍କଜମ ପରାଗନି ସେ ତୃପ୍ତା, ଯେ ଭଗବାନଙ୍କର ପାଦ ପଙ୍କଜ ଯେଉଁମାନେ ସେବନ କରୁଛନ୍ତି ମଧୁପାନ କରୁଛନ୍ତି ସେମାନଙ୍କର କର୍ମବନ୍ଧନ ରହୁନି, ସ୍ମରଣ କରୁନି, ଆଉ ଯେଉଁମାନେ ସ୍ମରଣ କରୁଛନ୍ତି ତାଙ୍କର କର୍ମବନ୍ଧନ ରହୁନି, ଯେଉଁମାନେ ଭଗବାନଙ୍କର ଚରଣ କୁମଳକ, ଆଉ ସାକ୍ଷାତ ଭଗବାନଙ୍କର ଦେବତାମାନଙ୍କର ମୁନିଋଷିମାନଙ୍କର ବି ରହୁନି, ଦେବତାମାନଙ୍କ କଥା କହନ୍ତି ମୁନିଋଷିମାନେ ଯେଉଁମାନେ ନିରବଚ୍ଛିନ୍ନ ଭାବରେ ଚିନ୍ତନ କରୁଛନ୍ତି ତାଙ୍କର ବି କର୍ମଫଳ ରହୁନି, ଜୀବର କେମିତି ରହିବ, ଏ ଭଗବାନଙ୍କର କେମିତି ରହିବାଟା, ଭଗବାନଙ୍କର କେମିତି ଦୋଷ ଲାଗିବ, କେବେ ବି ଏଟା ସମ୍ଭବ ନୁହେଁ। ପରୀକ୍ଷିତ ମହାରାଜଙ୍କର ଯେ ପ୍ରଶ୍ନ ପଚାରି ଶୁଣିବାର ଶୈଳୀଟା ଏତେ ସୁନ୍ଦର ଥିଲା, କାରଣ ସେ ପ୍ରତି ପଦକ୍ଷେପରେ ସୁଖଦେବଙ୍କ କତିରୁ ଶୁଣିକି ତାଙ୍କ ଶରଣାଗତିଟା ଏତେ ବଢି ଯାଇଥିଲା, ସେ ମରଣଟାକୁ ଭୁଲିକି କୃଷ୍ଣ କୃଷ୍ଣ କଥା ରସରେ ସେ ବଞ୍ଚି ଯାଇଥିଲେ। ସେଥିପାଇଁ ପ୍ରଥମେ ଯେତେବେଳେ ଆସିଲେ ପରୀକ୍ଷିତ ମହାରାଜ ଯେତେବେଳେ ସୁଖଦେବ ଗୋସ୍ୱାମୀ ଆସିଲେ ତାଙ୍କର ନିକଟ ଯେଉଁ ପ୍ରଶ୍ନ ପଚାରିକି ଯେଉଁ ଶରଣାଗତ ହେଇଗଲେ ତାଙ୍କୁ ଏତେ ନିର୍ଭୀକ, ଭକ୍ତ ପାଖରେ ଶରଣାଗତ ହେଇଯାଇଛନ୍ତି, ଆଉ ତାଙ୍କ ନିର୍ଭୀକତା କାହିଁକି ଆସିଲା, ଯେ ଗୁରୁ ବୈଷ୍ଣବ ପାଖରେ ଶରଣାଗତ ହେଇପାରିବେନି ସେ କେବେ ନିର୍ଭୀକ ହେଇପାରିବେନି, ତୁମର ଚିନ୍ତାରେ ତୁମେ ମରିଯିବ, ଯେମିତି ଭକ୍ତିନାଥ ଠାକୁର କୁହନ୍ତି ନା, ତାଙ୍କୁ ପଚାରିଲେ ସେ ଯେଉଁ କ'ଣ ତାଙ୍କ ଆନନ୍ଦ ଆନନ୍ଦ ବଜାର ପତ୍ରିକା ରାଇଟ୍ ଯିଏ କହନ୍ତି ଫାଉଣ୍ଡର ସେ ପତ୍ରିକାର ଯିଏ ସମ୍ପାଦକ ବଙ୍କିମ ଚାଟାର୍ଜୀ ନା କ'ଣ ତା ନା ଆନନ୍ଦ ବଜାର ପତ୍ରିକା, ସେ ଲେଖିକି ପଠେଇଲେ ଗୋଟେ ଚିଠି ଭକ୍ତିନାଥ ଠାକୁରଙ୍କ ପାଖକୁ, ଆଜ୍ଞା ଆପଣଙ୍କ ମଠରେ ବହୁତ ଲୋକ ରହୁଛନ୍ତି, ବହୁତ ଲୋକ ରହୁଛନ୍ତି, କିନ୍ତୁ ସେମାନଙ୍କର ପରମାର୍ଥ ଉନ୍ନତ କେମିତି ଦେଖୁନି, କିଛି ଚେଞ୍ଜେସ୍ ତାଙ୍କ ଲାଇଫ୍ରେ କି ଦେଖୁନି, ମାନେ ଇଣ୍ଡାଇରେକ୍ଟଲି କାହା ଦୋଷ ଦେଉଛନ୍ତି ପକ୍ଷୀ ଠାକୁରଙ୍କୁ, ଯେ ଆପଣ ଏଗୁଡ଼ା ଲୋକଗୁଡ଼ା କାହିଁ ରଖିଛନ୍ତି, ଆପଣ ଏତେ ଇଲେଭେଟେଡ୍ ସୋଲ୍ ଏଗୁଡ଼ା କାହିଁ ରଖିଛନ୍ତି, ସେ ଆନ୍ସର୍ ଦେଲେ ଏଇଟା ଦେଖ ଏମାନଙ୍କୁ ମଧ୍ୟ ବାହାର କରିଦେବେ, ଏମାନଙ୍କର ଆଶ୍ରୟ କୋଉଠି ଅଛି, ସେ ଉତ୍ତର ଦେଲେ ତାହେଲେ ଏମାନଙ୍କର ଡେଭଲପମେଣ୍ଟ କାହିଁ କହୁନି, ମାନେ ଗୋଟେ ଆଧ୍ୟାତ୍ମିକ ଶରଣାଗତିଟା ବଢ଼ୁନି କାହିଁକି, ଏମାନଙ୍କର ଗୋଟେ କିଛି ଚେଞ୍ଜେସ୍ ଲାଇଫ୍ରେ ଚେଞ୍ଜେସ୍ କାହିଁକି ଆସୁନି, କହିଲେ ସେମାନଙ୍କ ଭିତରେ ଗୋଟେ କୀଟ ଅଛି, ତାଙ୍କୁ ସେ କୀଟଟା ତାଙ୍କୁ ଖାଇଦେଉଛି, ନିଜ ସୁଖ ବାଞ୍ଛା କୀଟ, ଗୋଟେ ଗଛଟା ଗଛଟା କ'ଣ ତୁମେ ସବୁ ଲଗେଇଦେବ ପତ୍ର ତା ଭିତରେ କାଣ୍ଡବିନ୍ଧା ପୋକ କହୁନାହାନ୍ତି କି, ଆମର କାଣ୍ଡବିନ୍ଧା ମାରିଦେଲା ଗଲା, ଫଳ ହବ ନା ଫୁଲ ହବ କିଛି ହବନି, ନିଜ ସୁଖ ବାଞ୍ଛାଟା ରହୁଛି, ଏଇ ଶରଣାଗତିଟା ହଉଛି ତାର ଉପଯୋଗୀ ଜିନିଷ, ନିଜ ସୁଖ ଥିଲା ବୋଲି ତୁମେ କେବେ ଶରଣାଗତି ହେଇପାରିବନି, ଭକ୍ତିନ ସେଇଟା କହିଲେ ନିଜ ସୁଖ ଲାଗି କିଛି ନାହିଁ କରିବାର, ଭକତି ବିନୋଦ ବୋଲି ତମ ସୁଖ ସହ ସେସବୁ ପଦରେ ଲେଖିଦେଇଗଲେ, କର୍ମବନ୍ଧ କେମିତି ରହିବ ଭଗବାନଙ୍କର, ସେ କଥା ସେ କହୁଛନ୍ତି ଭଗବାନଙ୍କ ଚରଣ କମଳକୁ ଯେଉଁ ମୁନି ଋଷିମାନେ ଚିନ୍ତନ କରୁଛନ୍ତି ସେମାନେ କର୍ମବନ୍ଧରୁ ଉଦ୍ଧାର ପାଇଯାଉଛନ୍ତି, ଆଉ ଭଗବାନ କାହିଁକି ଭୁଲ କରିବେ, ଆଉ ଭଗବାନ ଏଇ ଯେହେତୁ ବାସ୍ତବ ଭଗବାନଙ୍କର ତତ୍ତ୍ୱ ଭଗବାନଙ୍କର ସ୍ୱରୂପ ଭଗବାନଙ୍କର ତଦୀୟ ବସ୍ତୁ ସବୁ ବାସ୍ତବ, ସେଥିପାଇଁ ଏଇ କଥାରେ ମୁଁ କହୁଥିଲି ଯେଉଁ ପରୀକ୍ଷିତ ମହାରାଜ କାହିଁକି ଏତେ ନିର୍ଭୀକ ହେଇଗଲେ, ସୁଖଦେବଙ୍କ ପାଖରେ ଶରଣାଗତ ହେଇଥିଲେ ପୂର୍ଣ୍ଣ, ସେ ତାଙ୍କୁ ନିର୍ଭୀକ ଲାଗୁଥିଲା, ଯିଏ ସୁତଭକ୍ତଙ୍କ ଚରଣ କମଳରେ ସମର୍ପିତ ହେଇପାରିବନି ସେ ଭଗବାନ ଚରଣ କମଳ ହେଇପାରିବନି, ତାକୁ ନିର୍ଭୀକ କେତେ ସବୁବେଳେ ଭୟ ରହିବ, ଏ ସୁଖ ବଞ୍ଚା ତାକୁ ଖାଇବ ଗୋଡ଼ି ଗୋଡ଼ି ତାକୁ ଖାଇବ, ସେ କୁଆଡ଼େ ବୃନ୍ଦାବନ ଯାଉ କୁଆଡ଼େ ଯାଉ ତାକୁ ଗୋଡ଼ିବ, ସବୁ ନିଜ ଚିନ୍ତା ଖାଇଦେବ ତୁମକୁ, ତୁମକୁ ନିଜ ଚିନ୍ତା ତୁମକୁ ଖାଇବ। ଓଡ଼ିଆରେ କୁହନ୍ତି ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି। ଚିନ୍ତା ଖାଏ ଲୁଣ, ଲୁଣଟା ହାଣ୍ଡିରେ ରଖିଥିବ, ଦେଖ ସେ ହାଣ୍ଡିଟା ଫାଟିଯିବ ପଡ଼େ। କିଏ ଖାଇଲା ହାଣ୍ଡିଟାକୁ ଲୁଣ? ଚିନ୍ତା ଖାଏ ଗଣ୍ଡି, ତ ସରଟାକୁ ଚିନ୍ତା ଖାଇଦେବ। ତୁମେ ଯୁଆଡ଼େ ଯାଅ, ବୃନ୍ଦାବନ ଯାଅ, ମାୟାପୁର ଯାଅ, କୁଆଡ଼େ ଯାଅ, ତୁମେ ଯେପର୍ଯ୍ୟନ୍ତ ତୁମେ ଗୁରୁ ବୈଷ୍ଣବ ପାଖରେ ଶରଣାଗତ ହେଲେ ତୁମକୁ ଗୋଡ଼େଇ ଗୋଡ଼େଇ ସେ ଖାଇବ। ନିଜ ସୁଖ ଚିନ୍ତା, ନିଜର ଚିନ୍ତା, ମୋର ଏଟା ହଉନି, ମୋର ସେଟା ହଉନି, ମୋର ଏମିତି ହଉଛି। ଆରେ ଶରଣାଗତ ହୁଅ ଆଗେ, ଗୁରୁ ବୈଷ୍ଣବରେ ଶରଣାଗତ ହୁଅ, ମନୋଭାବ ବଢ଼ା। ତୁମେ ନିଜ ଦାୟିତ୍ୱ କାହିଁ ନିଜ ନିଜ ଚିନ୍ତା କରିବାକୁ ଚାହୁଁଛ? ଯଦି ତୁମର ନିଜ ଦାୟିତ୍ୱ ନିଜ ନେବାର ଅଛି, ତୁମେ ଭକ୍ତ ବନନି, ତୁମେ କର୍ମୀ ବନ। କର୍ମୀ ତାର ନିଜେ ଖଟୁଛି, ଖାଉଛି, ତାର ନିଜ ଚିନ୍ତା ତାର ନିଜେ ବୋହୁଛି, ତାର ଗଧ ହେଇଛି, ଭକ୍ତ କାହିଁ ହଉଛି? ଭକ୍ତର ଫାର୍ଷ୍ଟ ଷ୍ଟେପ୍ ହେଲା ଶରଣାଗତ। ଏଟା ମହାପ୍ରଭୁ ଆଉ ମହାପ୍ରଭୁ ଆସୁଛନ୍ତି, ସେଥିପାଇଁ ନୂଆ ଭକ୍ତ ରହିଲେ ଆମେ ହାତ ଟେକି ତାଙ୍କୁ କହୁଛନ୍ତି ତୁମେ ଶରଣାଗତ ହୁଅ ଆଉ। ଆଉ ତୁମେ ପ୍ଲାନ୍ ପ୍ରୋଜେକ୍ଟ ସବୁକିଛି ମୁଣ୍ଡରେ ଧରିକି ତୁମେ ଭଗବାନଙ୍କର ଭକ୍ତ ହବ, ମହାପ୍ରଭୁଙ୍କର ଭକ୍ତ ହେଇପାରିବେନି ସେମିତି। ଏଟା ଶରଣାଗତର କଥା, ସେଇଠି ସେଇ ଜିନିଷଟା ନହେଲେ ତୁମେ ବୁଝିପାରିବନି। ଏସବୁ ତତ୍ତ୍ୱ କିଛି ବୁଝିପାରିବନି, ଏସବୁ ତତ୍ତ୍ୱ କିଛି ବୁଝିପାରିବନି। ବରଂ କିଛି ସେଥିପାଇଁ ତାଙ୍କର ପ୍ରଶ୍ନ ପଚାରିବାର ଶୈଳୀ ଆଉ ଶ୍ରବଣର ଶୈଳୀ ବଡ ସୁନ୍ଦର ଥିଲା। ପୁରା ନିର୍ଭୀକ ଭାବରେ ସେ ହୃଦୟରେ ପୁରା ନିର୍ଭୀକ ଭାବରେ ସବୁ ଜିନିଷକୁ ଗ୍ରହଣ କରୁଥିଲେ, ପୁରା ଆପ୍ରିସିଏଟ୍ କରୁଥିଲେ। ଗୋପୀନାମ ତତ୍ପତିନାମ ଚ ସର୍ବେ ସର୍ବେଷାମ ଦେହିନାମ ସର୍ବେଷାମ ଏବ ଦେହିନାମ ଜୋଅନ୍ତ ଶରତି ସୋଦାକ୍ଷ କ୍ରୀଡ଼ କ୍ରୀଡ଼ତେ ନହ କ୍ରୀଡ଼ତେ ନେହ ଦେହ ବାକ୍। ତତ୍ତ୍ୱ ଉପରକୁ ଆସିଲେ, ପ୍ରଥମ ପ୍ରଶ୍ନର ଉତ୍ତର ଚାଲିଛି। ପ୍ରଶ୍ନ ପ୍ରଥମ ପ୍ରଶ୍ନ ଯୋଉ ପଚାରିଥିଲେ, କାହିଁକି ପରଦାର ଅଭିମର୍ଶନମ, ପରଦାର କାହିଁକି ଆଲିଙ୍ଗନ କରିଥିଲେ, କେତେ ପ୍ରକାର ଯୁକ୍ତି ଦେଇ ଆଣିଲେଣି। ବର୍ତ୍ତମାନ ଦ୍ୱିତୀୟ ପ୍ରଶ୍ନ ଆସିବ ଆଗକୁ, ଉତ୍ତର ଦେବେ ଦ୍ୱିତୀୟ ପ୍ରଶ୍ନର। ଗୋପୀମାନଙ୍କର, ସେମାନଙ୍କର ପତିଗଣଙ୍କର ଏବଂ ସର୍ବପ୍ରାଣୀଙ୍କ ହୃଦୟରେ ଯିଏ ଅନ୍ତର୍ଯ୍ୟାମୀ ରୂପରେ ବିଦ୍ୟମାନ ଅଛନ୍ତି, ସେହି ସର୍ବବୁଦ୍ଧିର ସାକ୍ଷୀ ଶ୍ରୀକୃଷ୍ଣ ବ୍ରଜବଧଙ୍କ ସହିତ କ୍ରୀଡ଼ା ନିଜର ଅପ୍ରାକୃତ କଳାପର ପ୍ରକଟିତ କରିଛି। ଭଗବାନଙ୍କ ସେ ସ୍ୱର ସ୍ୱରଟା ଅପ୍ରାକୃତ ସ୍ୱର ଥିଲା। ଆମର ସ୍ୱର କ'ଣ? ପ୍ରାକୃତ ସ୍ୱର। ଅପ୍ରାକୃତ ସ୍ୱର ନହେଲେ ଭଜନ ହୁଏ ନା। ଅପ୍ରାକୃତ ସ୍ୱର ମାନେ କ'ଣ? ଏ ପ୍ରାକୃତ ସ୍ୱରରେ ତୁମର ସବୁକିଛି ଡିମାଣ୍ଡ ରହିଯାଏ, ଖାଇବା ପିଇବା ଶୋଇବା ଚିନ୍ତା କାମ କ୍ରୋଧ ସବୁ ପ୍ରକାର ଜିନିଷ, ଦେହ ଚିନ୍ତା, ସେ ଦେହକୁ ମା ଯେ ଏଇଟା ଏଇ ଡ୍ରେସ୍ ଦରକାର, ମୋର ଏଇଟା ଦରକାର, ସେଇଟା ସବୁ ପ୍ରାକୃତ ଜିନିଷ। ଅପ୍ରାକୃତ ଜିନିଷ ସେ ଲେଖିଲା ଅପ୍ରାକୃତ ଦେହ ଭକ୍ତେ ଶ୍ରୀକୃଷ୍ଣ ଭଜାଏ, ଦେଖିବା କାଳେ ଶିଷ୍ୟ କରେ। ଏଇ ଆତ୍ମସମର୍ପଣ କଥା ପୁଣି ଆସିଲା, ଦେଖିବା କାଳେ ଶିଷ୍ୟ କରେ ଆତ୍ମସମର୍ପଣ। ନା ମୁଁ ଦେଖିବା ନେବି, ଦେଖିବା କ'ଣ ଦେଖିବାଟା, କ'ଣଟା ଦେଖିବାଟା, ମାନେ ଦେଖିବାର ଅର୍ଥଟା କ'ଣ, ଦେଖିବାଟା ଅର୍ଥଟା କ'ଣ? ତୁ ଦେଖିବା ନେଇ ଗୁରୁ ହୁଅ କି? ବର୍ତ୍ତମାନ ତ ତୁମ ମେଣ୍ଟାଲିଟା ଥିଲେ ଗୁରୁ ରହିଛି, ତୁମେ ଦେଖିବା ନେଲା ପରେ କ'ଣ ହବ? ଗୁରୁ ହବ ଆଉ, ଅନ୍ୟ ଲୋକ ଶିଖେଇବି ଆଉ। ଏ ତୁ ବାପା ଶିଖେ ଆଗେ, ଦେଖିବାଟା କ'ଣ, ଦେଖିବାର ଅର୍ଥଟା କ'ଣ? ଦେଖିବାର ଅର୍ଥ ହଉଛି ଆତ୍ମସମର୍ପଣ। ମୋର ବର୍ଷ ହେଇଗଲା, ମୁଁ ଦେଖିବା ନାହିଁ, ତୁ ବର୍ଷ ହଉ କି 10 ବର୍ଷ ହଉ କି 25 ବର୍ଷ ହଉ, ତୋର ଆତ୍ମସମର୍ପଣ କରିପାରୁନାହାନ୍ତି, ତୁମ ସରେଣ୍ଡର ନେଚର ନାହିଁ, ଶରଣାଗତ ନାହିଁ, ତୁମେ ଦେଖିବା ନିଅନି। ତୁମେ ଗୋଟେ ପ୍ରୋସେସରେ ଯାଉଛ ନା, ତୁମେ ସେଥିରେ କ'ଣ କରିବ? ତୁମର ସେ ପ୍ରୋସେସଟାକୁ ସନ୍ଦେହ କରିବ, ମୁଁ ଦେଖିବା ନେଲେ ମୋର କିଛି ହେଲାନି, ମୋର କାହିଁ ଭକ୍ତି ହଉନି। ଏଇଟା ଶରଣାଗତ ଜିନିଷ, ଏଇଟା ତୁମେ ଅପ୍ରାକୃତ ଦେହ ପ୍ରାପ୍ତ ହେବା ପାଇଁ ଯାଉଛ। ଯେପର୍ଯ୍ୟନ୍ତ ତୁମେ ଶରଣାଗତ ନ ହେଇଛ, ତୁମେ ଅପ୍ରାକୃତ ହେଇପାରିବ ନାହିଁ। ସେ ପ୍ରାକୃତ ଭାବନା ରହିବ, ପ୍ରାକୃତ ଚିନ୍ତା ରହିବ, ଦେହ ଚିନ୍ତା ରହିବ, ଖାଇବା ପିଇବା ଭବିଷ୍ୟତ ଚିନ୍ତା ରହିବ, ଏଇ କୀଟ ତୁମକୁ ଖାଇବ ଗୋଡ଼େ ଗୋଡ଼େ। ସେଥିପାଇଁ ସେ ଲେଖିଲେ ନା, ଏଇଟା ମହାପ୍ରଭୁ ଏଇଟା କହିଲେ ନା, ଆଉ ଦେଖିବା କାଳେ ଶିଷ୍ୟ କରେ ଆତ୍ମସମର୍ପଣ, ସେଇ କାଳେ କୃଷ୍ଣ ତାରେ କରେ ଆତ୍ମସମ, ସେଇ କାଳ କୃଷ୍ଣ ତାରେ କରେ ଆତ୍ମସମ। ତାପରେ ପ୍ରତିପଦ ରହିଛି, ଅପ୍ରାକୃତ ଦେହ ତାର ଚରଣ ଶ୍ରୀକୃଷ୍ଣ ଭଜ, ସେ ତା ଶରଣାଙ୍ଗତିରେ ତାର ହବ, ତାର ଅପ୍ରାକୃତତ୍ଵ ବଢ଼ିବ। ତୁମର ଅପ୍ରାକୃତ ଯୋଉ ଟ୍ରାନ୍ସଜେଣ୍ଡାଲ ନେଚର ଆସିବ, ସେଟା ଶରଣାଗତି ବଣ୍ଟିବାର, ଆଉ ଶରଣାଙ୍ଗତିରେ ଶିଖିବାକୁ ପଡ଼େ। ଶରଣାଗତିରେ କିଏ ନିଜେ ନିଜେ ହେଇପାରିବନି, କାହିଁକି ଶରଣାଗତି ହେଇପାରିବ ନା, ତୁମ ନିଜର ଅହଙ୍କାର ରହିଛି। ଅହଙ୍କାର ଆଉ ଶରଣାଙ୍ଗତି ହଉଛି ଭିନ୍ନ ଦୁଇଟା ଜିନିଷ, ଓଲଟା। ଅହଙ୍କାର ବୃତ୍ତି ମାନେ ଏଇଟା କର୍ତ୍ତା ବୃତ୍ତି, ମୁଁ ସବୁ କରିପାରିବି, ମୋର ଏଇଟା ଜାଣିଛି, ମୁଁ ଏଇଟା କରୁଛି, ଏଇଟା ଅହଙ୍କାର ବୁଦ୍ଧି, ସେଥିରେ ଶରଣାଗତି ହେଇପାରିବ ହବନି। ଶରଣାଗତି ଗୋଟେ ଡିପେଣ୍ଡେଣ୍ଟ ଜିନିଷ, ସେଟା ଅହଙ୍କାର ନାହିଁ, ଏଇଟା ଅଭିମାନ। ପ୍ରଭୁ ଆପଣଙ୍କ ଇଚ୍ଛାରେ କରୁଛି, ଆପଣ ଯେତେଦିନ ମୋତେ ବଞ୍ଚେଇବେ, ଆପଣ ଯାହା କରିବେ, ମୁଁ ଯାହା ଏଇଟା କରୁଛି, ମୋର ଯାହା ଦକ୍ଷତା ଅଛି, ସେଟା ଆପଣଙ୍କର। ଶରଣାଗତି ଅହଙ୍କାର ଭିନ୍ନ ବସ୍ତୁ, ସେ କଥା ସେ ଲେଖିଲେ। ଭଗବାନ ଶ୍ରୀକୃଷ୍ଣ ଅପ୍ରାକୃତ ଦେହ ଧାରଣ କରି ଗୋପୀମାନଙ୍କ ସହିତ ରାସଲୀଳା କରିଥିଲେ। ଭଗବାନଙ୍କ ସେ ରାସଲୀଳାଟା ବୁଝିବାକୁ ହେଲେ ତୁମକୁ ଅପ୍ରାକୃତ ଦେହ, ସେଥିପାଇଁ ଗୋସାଇମାନେ ଟୋଟାଲ ଏବେ ଆକୁ ଆଲୋଚନା କରନ୍ତିନି। ଏଥିପାଇଁ ଭଗବାନ ତାହେଲେ ଅପ୍ରାକୃତ ଲୀଳା କରୁଛନ୍ତି, ତୁମେ ପ୍ରାକୃତ ଶରୀରରେ ରହିକି ଏଇଟା କାହିଁ ଚିନ୍ତା କରିବ। ଏଠି କହିଲେ ଯେ ଗୋପୀନାମ ତତ୍ପତିନାମ ଚ ସର୍ବେଷାମ ଅପଦେହୀନାମ, ପରେ କି ତୁମେ ଯେଉଁ ପ୍ରଶ୍ନ ପଚାରିଥିଲ, ପରଦାର ଅଭିମର୍ଷଣ କଲେ, ପରଦାରକୁ ଆଲିଙ୍ଗନ କଲେ, କୌଣସି ଦୃଷ୍ଟିରୁ ବି ଭୁଲ ନାହିଁ, ପର ଭଳି ଶବ୍ଦ ଭଗବାନଙ୍କୁ ତ ଲାଗିପାରିବନି। କାହିଁକି ତିନି ଜଣଙ୍କ କଥା କହିଲେ, ତିନି ଜଣଙ୍କର ଉଦାହରଣ ଦେଇ କହୁଛନ୍ତି। ଗୋପୀନାମ ତତ୍ପତିନାମ ଚ, ଗୋପିକି ଆଉ ତାଙ୍କ ପତିକୁ ତୁମେ ଅଲଗା କରୁଛୁ, ପର କେମିତି ହେଉଛି? ଗୋଟେ ସ୍ତ୍ରୀକୁ ଆମେ କହୁ ପର ସ୍ତ୍ରୀ ଗମନ ନିଷେଧ, କାରଣ ସେ ପର ସ୍ତ୍ରୀ ପରର ସେ ଗୋଟେ ସ୍ତ୍ରୀ, ତୁମେ ହେଉଛ ଅଲଗା, ତୁମେ ତା ଗତି ଗଲେ ବା ତା ସହିତ ସମ୍ପର୍କ ରଖିଲେ ଏଟା ଦୋଷ ଲାଗିଲା। ଭଗବାନଙ୍କର ପର କିଏ? ଏଟା କାଟୁଛନ୍ତି ଏଠି। ଗୋପୀନାମ, ଗୋପୀମାନଙ୍କ ଭିତରେ ଅନ୍ତର୍ଯ୍ୟାମୀ କିଏ ଅଛନ୍ତି? ତତ୍ପତି ନାମ, ତାଙ୍କ ପତିମାନଙ୍କ ଭିତରେ କିଏ ଅଛନ୍ତି? ଆଉ ସର୍ବଦେହୀ ନା, ସବୁ ଜୀବ ଅନ୍ତରରେ କିଏ ଅଛନ୍ତି? ତାଙ୍କ ଭଗବାନ ଅଛନ୍ତି। ଚକ୍ରପ୍ରସାଙ୍ଗ ସାଙ୍ଗେ ଲେଖିଥିଲେ, ତତ୍ତଦୃଷ୍ଟ୍ୟା ତୁ ସର୍ବନ୍ତର୍ଯ୍ୟାମିନୋ ଭଗବତ ନ କୋପି ନ କୋପି ପରେ। ତତ୍ତ୍ୱ ଦୃଷ୍ଟିରେ ଭଗବାନ ସର୍ବନ୍ତର୍ଯ୍ୟାମୀ ହେତୁ କେହି ତାଙ୍କର ପର ନୁହନ୍ତି, କିଛି ପର ଧର୍ମ ଅଧର୍ମ କିଛି ଭଗବାନ ପାଖରେ ଲଗେଇ ପାରିବେନି। ସେ ତ ସେ ନିଜେ ବିସ୍ତାର ଜଗତର ସବୁ ତାଙ୍କର ସେ ଅନ୍ତର୍ଯ୍ୟାମୀ ରୂପରେ ରହିଛନ୍ତି, ଆଉ ତାଙ୍କୁ ତୁମେ କ'ଣ ବିଚାର କରିବ? ଯୋ ଅନ୍ତ ହସରତି ତସ୍ୟ ବହିରେ ଆଲିଙ୍ଗନ କୋ ଦୋଷ। ପ୍ରଥମ କହିଥିଲେ ନା କାହିଁକି ପରଦାର ଅଭିମର୍ଷଣ, କାହିଁକି ଆଲିଙ୍ଗନ କରିଥିଲେ, ବର୍ତ୍ତମାନ ତାର ଉତ୍ତର ଏଠି ଦଉଛନ୍ତି। ଯିଏ ଭିତରେ ରହିଛନ୍ତି ସେ ବାହାରେ ଆସିକି ତାଙ୍କୁ ଆଲିଙ୍ଗନ କଲେ କ'ଣ ଦୋଷ ରହିବ? ସେ କୃଷ୍ଣ, କୃଷ୍ଣ ତ ଅନ୍ତର୍ଯ୍ୟାମୀ, ଗୋପୀଙ୍କର, ତାଙ୍କ ପତିଙ୍କର, ସବୁ ଜୀବଙ୍କର। ଆମର ଦେହ ଆତ୍ମା ଅଲଗା, ଆଉ ଗୋଟେ ବ୍ୟକ୍ତି ତା ଦେହଟା ଅଲଗା, ସେଥିପାଇଁ ତାଙ୍କୁ ପର ବୋଲି କୁହାଯାଉଛି। ଆମେ ସେ ବ୍ୟକ୍ତିର ଆତ୍ମା ନୁହନ୍ତି, ସେଥିପାଇଁ ସେ ପର। ଆମେ ଆମେ ସେ ବ୍ୟକ୍ତି ମନଟା ଜାଣିଛେ କି ବୁଦ୍ଧିଟା ଜାଣିଛେ କି ପର ନା ସିଏ, ସେଥିପାଇଁ କୁହାଯାଉଛି। ଆଉ ଭଗବାନ ତ ତାହା ନୁହନ୍ତି, ଏଠି ସେ କହୁଛନ୍ତି ଅଦକ୍ଷ ବୁଦ୍ଧ୍ୟାଦି ଦୃଷ୍ଟ୍ୟା ତସ୍ୟ ରହସ୍ୟମ ବହିର୍ଗାତ୍ର ଦର୍ଶନ କୋ ଦୋଷ। ସିଏ ଯେତେବେଳେ ଭିତର ରହିଛନ୍ତି, ଜଣେ ପ୍ରଶ୍ନ ନାରୀ ରୂପଟା କେମିତି ଦେଖିଲେ ପ୍ରଶ୍ନ କଲେ, ଯେମିତି ଲୋକମାନେ କହୁଛନ୍ତି ସେ ଗୋପୀମାନେ ଉଲଗ୍ନ ହେଇଥିଲେ, ଭଗବାନ ତାଙ୍କୁ କହିଲେ ତୁମେ ଉଲଗ୍ନ ହେଇକି ଆସି ଆସି କ'ଣ ବସ୍ତ୍ର ହରଣ ବେଳେ ଆସିଲେ ବସ୍ତ୍ର ନେଇକି ଗଲେ କେମିତି, ଏଇଟା ଗୋଟେ ପର ସ୍ତ୍ରୀର ସ୍ୱରୂପ। ଆରେ ପର ଶବ୍ଦ ଲାଗିପାରିବେ ନାହିଁ କି ଭଗବାନଙ୍କ ପାଖରେ? ତୁମ ପାଖରେ ନାରୀ ଦୃଷ୍ଟିରେ, ତୁମର ତୁମର ଭୋଗ ଦୃଷ୍ଟି ହେଉଛି ଗୋଟେ ନାରୀର, ସେ ଯାହା କୁହନ୍ତି ସେ କଦର୍ଯ୍ୟ ସ୍ୱରୂପକୁ ଦେଖିଲେ ବି, ପୁରୁଷର ହଉ ନାରୀର ହଉ, ସେ କଦର୍ଯ୍ୟ ରୂପକୁ ଦେଖିଲେ ବି ମଣିଷ ତାକୁ ଆକର୍ଷିତ ହବ, କାରଣ ତାର ଭିତରେ କାମଟା ରହିଛି। ଆଉ ସେ ପର ସେ ସ୍ୱର ପ୍ରତି ଆକର୍ଷିତ ହେଉଛି, ଭଗବାନଙ୍କର ସେଟା ନାହିଁ, ତା ପ୍ରମାଣ ଦଉଛନ୍ତି ଏଠି। କାହିଁ ଯିଏ ଅନ୍ତର୍ଯ୍ୟାମୀ ଏକରେ ହେଲେ ସଚିତାନନ୍ଦମୟ, ସେ ତ ଭିତରେ ଅଛନ୍ତି, ସେ ବାହାରେ ଆସିକି ଆଲିଙ୍ଗନ କଲେ ଦୋଷଟା କ'ଣ ଅଛି? ଆଉ ଆଉ ଦ୍ୱିତୀୟ ଉଦାହରଣ ଦଉଛନ୍ତି, ଅଦକ୍ଷ ବୁଦ୍ଧ୍ୟାଦି ଦୃଷ୍ଟ୍ୟା ତସ୍ୟ ରହସ୍ୟମ ବହିର୍ଗାତ ଦର୍ଶନେ କୋ ଦୋଷ। ଯିଏ ଭଗବାନ ପରମାତ୍ମା ଭିତରେ ରହିଛନ୍ତି ସେ କ'ଣ ଦେଖିନାହାନ୍ତି କି ସେଶ୍ୱରଟାକୁ? ସେ ଭିତରେ ଅଛନ୍ତି ନା, ସେ କ'ଣ ଦେଖିନାହାନ୍ତି କି ଗୋଟେ ନାରୀ ନାରୀର ଦେହରେ କ'ଣ ଅଛି, ପୁରୁଷ ଦେହରେ କ'ଣ ଅଛି, ନା ଗୋପୀମାନଙ୍କ ଦେହରେ କ'ଣଟା ଅଛି ଜାଣିନାହାନ୍ତି? ତୁମେ କ'ଣ ବସ୍ତ୍ରଟା ଘୋଡ଼େଇ ଦେଲେ ଭଗବାନ ଦେଖିପାରୁନାହାନ୍ତି କି? ଗୋଟେ ପରପୁରୁଷ ଦେଖିପାରୁନି ଗୋଟେ ପୁରୁଷର ଶରୀର, ଗୋଟେ ପୁରୁଷର ଗୋଟେ ନାରୀର ଶରୀରକୁ ଦେଖିପାରୁନି, ଗୋଟେ ନାରୀର ପୁରୁଷର ଶରୀର, କାହିଁକି ତା ଆଗରେ ଗୋଟେ ବସ୍ତ୍ରଟା ରହିଯାଇଛି, ବସ୍ତ୍ର ଢାଙ୍ଗି ଦେଇଛି ବୋଲି ସେ ତାକୁ ଜାଣିପାରୁନି, ଭଗବାନ ଜାଣିନାହାନ୍ତି। ସେ କ'ଣ ବାହାରେ ଆସି ସେ ଭିତରେ ଯିଏ ଅଛନ୍ତି ସେ କ'ଣ ଜାଣିନାହାନ୍ତି ତାଙ୍କ ରୂପଟା କ'ଣ ଗୋଟେ? ଆରେ ଗୋଟେ ଭଗବାନ କେବେ ବି ନାରୀ ଆସକ୍ତ ହେବେନି, ଗୋଟେ ମୁନି ଋଷି ମାନେ ନାରୀମାନଙ୍କୁ ସେ ଲେଖିଲେନି ଚାଣକ୍ୟ ପଣ୍ଡିତ, ସେ କହିଲେ ଗୁଣପମୟମ କାମିନୀ ଗୁଣାପମୟମ, କୁକୁରଟା ମାଂସ ରୂପରେ ଦେଖୁଛି, କାମିଟା କାମିନୀମୟ, କାମି ଯେଉଁଟା ସେଟା କେବଳ ଜଗତର କାମିନୀମୟ ଦେଖୁଛି, କାମିଟା ନା ତା ହୃଦୟରେ କାମନାଟା ଅଛି, ତା ମନରେ ସେ ଗୋଟେ ନାରୀଟାକୁ ଦେଖି ଭାବୁଛି ବହୁତ ସେ ଆମ ଗୁରୁଦେବ ତ ଯୋଉ କଞ୍ଚା ଓଡ଼ିଆରେ କଥା କହୁ ତାକୁ ଶୁଣିଲେ ତ ମୁଣ୍ଡ ଖରାପ ହେଇଛି। ଆଜିକାଲି ତ ଯୋଉଟା କହିଲେ ବି ତୁମେ ତ ସବୁ ମିଡ଼ିଆରେ ଚାହୁଁଛି କିଏ କ'ଣ ଭାବିବ, ପୁରା ଏଇ ସତ୍ୟ। ଜଣେ ବ୍ୟକ୍ତି ତାର ସ୍ୱର ନିଜ ସ୍ୱରରୁ ସେ ଦେଖ ଏଥିରେ କ'ଣ ରହିଛି, ମଳମୂତ୍ର କଫ ବାତ ପିତ କ'ଣ ସୌନ୍ଦର୍ଯ୍ୟ ତାର ରହିଛି। ସେ ଆଉ ଗୋଟେ ସେଇଭଳିଆ ଗୋଟେ ସ୍ୱରକୁ ସେ ବସ୍ତ୍ର ଆବରଣ କରି ରଖିଛି, ଇଏ ବସ୍ତ୍ର ଆବରଣ କରି ରଖିଛି, ଗୋଟେ ଦୁଇଟା ବସ୍ତ୍ର ଆବରଣ ରହିଛି। ବସ୍ତ୍ର ମନୁଷ୍ୟର ଯୋଉ କାମ ଭାବଟା ରହିଛି ତାର ତାର ଗୋଟେ ଜୀବନରେ ଏତେ ବଡ ତାକୁ ପ୍ରଭାବିତ କରିଦେଉଛି, ତାର ମନକୁ ତାର ସବୁ ଧ୍ୟାନକୁ ସବୁ ନେଇକି ସେଠି ପକେଇ ଦଉଛି, ଗୋଟେ ନାରୀର ପୁରୁଷ ଉପରେ ପକେଇ ଦଉଛି, ପୁରୁଷ ନାରୀ ଉପରେ ପକେଇ ଦଉଛି। ଏଟା ଦେହ ଆକର୍ଷଣ ନା, ଭଗବାନଙ୍କର କଣ ଏଇଟା ଅଛି, ଭଗତ ସଚିଦାନନ୍ଦ ମହେଶ୍ୱରୀ, ଏଟା ତ ପଞ୍ଚଭୂତ ସରୀ, ଏଟା ଦେହରେ ମିଶିଯିବୁ, ଏ ପଞ୍ଚଭୂତରେ ମିଶିଯିବୁ, ଭଗବାନ ଚିନ୍ମୟ। ମୁଁ ଏଇ କଥା କହିଲି ନା, କାମିଟା ଜଗତଟାକୁ ପୁରା କାମମୟ ଦେଖୁଛି, ନାରୀଟାକୁ ଗୋଟେ କାମ ଦୃଷ୍ଟିରେ ଦେଖୁଛି, କୁକୁରଟା ମାଂସ ଦୃଷ୍ଟିରେ ଦେଖୁଛି, ସାଧୁଟା କୁଣପ ଦୃଷ୍ଟି। ସାଧୁ ଦଳ ଗୋଟେ ନାରୀକି ଦେଖିବ ମଳମୂତ୍ର ସ୍ୱର ଧରିକି, ଏଇଟା କୁଣପମୟ, ଏ କଣ ଧାତୁ ଗୁଡାକ ଏଇଟା ସବୁ ରହିଛି, ରକ୍ତ ମାଂସ ରଜ ବିର୍ଯ୍ୟରେ ଗୋଟେ ଶରୀର କଣ ଅଛି। ତତ୍ତ୍ୱଦୃଷ୍ଟି ତ ଜୀବର ଯେପର୍ଯ୍ୟନ୍ତ କାମର କାମନ ଭାବନା ରହିଲା ମାୟାବୃତ୍ତି ରହିଲେ ତାର ତତ୍ତ୍ୱଦୃଷ୍ଟି କିଛି ଦେଖାଯିବ, ସବୁ କେବଳ ଗୋଟେ ଭାବନା ରହିଛି ଚାଲିବ, ତ ଗୋଟେ ଭାବନା ଲାଗିବ, ତ ସବୁ ଆକର୍ଷଣ ଲାଗିବ ମାୟା। ତତ୍ତ୍ୱଦୃଷ୍ଟି ସେ ପାଉନି ଆଉ, ତତ୍ତ୍ୱଆଚାର୍ଯ୍ୟଙ୍କର କୃପା ସେ ପାଇ ନ ପାଇଲେ ତାକୁ ତତ୍ତ୍ୱଦୃଷ୍ଟି କିଛି ଆସିବନି, ସେ ଫସିଯିବ ଆଉ, ଗୋଟେ ଓଡ଼ିଆରେ ଗୋଟେ ଶବ୍ଦ ନାହିଁ, ସେ ଫସିଗଲା ପିଲାଟା ଆଉ, ଗାଁ ଗାଁ କହୁନାହାନ୍ତି ଆଇ ସେ ଝିଅ ପଛରେ ଫସିଗଲା ଆଉ, ଆଉ ସେ କହୁଛନ୍ତି ଝିଅଟା କହୁଛନ୍ତି ପୁଅ ପଛରେ ଫସିଗଲା, କ'ଣ ଫସିଛି, ଫସିଯାଏ ଶବ୍ଦଟା କେଉଁଠି ଲାଗେ, ଯେମିତି ହଦ ଭିତରେ ଫସିଗଲା, ତାକୁ ବାହାର କରି ହବନି। ଯଦି ଏ ଭାଷା ଏତେ ଆପ୍ରିସିଏଟ୍ ନୁହେଁ, ଯଦି ଶବ୍ଦଟା ବଡ଼ ବଡ଼ ଇଏ ଫାସରେ, ଏଇ ଫାସରେ ଫସିଗଲା, ଏଇ ଯୋଉ କୋଉ ହରିଣଟା ଫସିଯାଇଛି ଫାସରେ, ଆଉ ଆଉ ବାହାରିକି ଯାଇପାରିବନି। ଜୀବର ବୃତ୍ତିଟା ସେଇଭଳିଆ, ଯେ ମାୟା ବୃତ୍ତିଟା ଏତେ ପ୍ରବଳ ଲଗେଇଦେବ, ଏଇଟା ତତ୍ତ୍ୱଟା ସେ ବୁଝିପାରିବନି ଗୋଟେ। ଆରେ ମୋ ଶରୀରରେ, ମୋ ଶରୀରରେ ଯାହା ସବୁ ଜିନିଷ ଗୁଡା ରହିଛି, ମୋ ଶରୀରର ଭାବନାଟା ଯେମିତିଆ, ନାରୀର ବି ସେୟା, ନାରୀ ଭାବିବା ଦରକାର, ପୁରୁଷର ବି ସେ, ଭୋଗ ବୁଦ୍ଧି ରହିଛି, ତାର ଭୋଗ ବୁଦ୍ଧି ରହିଛି, ମୁଁ ତାକୁ ଭୋଗ କରିବି, ସେ କହୁଛି ମୁଁ ତାକୁ ଭୋଗ କରିବି, କଣଟା ଭୋଗ କରିବ, ସେ ବେଶ୍ୟାର ପ୍ରବଚନକୁ ରଖାଲ ଭାଗବତ, ପିଙ୍ଗଳାର ପ୍ରବଚନ ରଖାଲ, ରୁକ୍ମିଣୀ ଯୋଉଟା କହୁଛନ୍ତି ସେ ସେଇଟା କହୁଛନ୍ତି, ଯାହାକୁ ରୁକ୍ମିଣୀ ଦେବୀ କହିଛନ୍ତି ସେ ସେ ସେଇ ଜଷ୍ଟ ଡିଟ ଶ୍ଳୋକ, ମତେ କାନ୍ତା ବୋଲି କହୁଛନ୍ତି, ତୋ ମା ତୋ ମାଂସ ରୁଧିର, ମୋ ଶରୀରରେ ଏହା ଅଛି, ଚର୍ମ ମାଂସ ରୁଧିର କେଶ, କିଏ କହୁଛନ୍ତି, ପିଙ୍ଗଳା, ମତେ ଶହ ଶହ ପୁରୁଷ ଆସି କାନ୍ତା ବୋଲି ଭାଇ ଭଜନ କରୁଛନ୍ତି, ସେ ଭଜନ ଶବ୍ଦ ଲଗେଇଛି ମୂଢ଼ମାନେ, ମୁଁ ବି ପରପୁରୁଷ ପ୍ରତି ଆକର୍ଷିତ ହଉଥିଲି, ଏଇଟା କଣ ଭଗବାନ ଦ୍ୱାରା ହବ ପ୍ରଭୁ, ଏଇଟା କେବେ ଏସବୁ, ଏଇଟା ସବୁ ତୁଚ୍ଛ ଜିନିଷ। ଏ ଜଗତର ମଣିଷକୁ ଦେଖିଲା ବେଳକୁ, ମଣିଷର କାମକୁ ଦେଖିଲେ ଦେବତାମାନେ ଘୃଣା କରନ୍ତି, ଦେବତାମାନେ ଭଲ ବି ହୁଅନ୍ତି, ସବୁ ପାଆନ୍ତି, ଦେବତାମାନେ ଏମିତି କାମି ନୁହନ୍ତି, ମଣିଷ ଗୁଡା ଯେତେ କାମି, ସେଥିପାଇଁ ଯେତେବେଳେ ଆସିଲେ ପ୍ରମାଣ ନା ଭାଗବତରେ ଏମିତି ଯେ ସେଣ୍ଟିମେଣ୍ଟ ଜିନିଷ ନୁହେଁ ଏଗୁଡ଼ା। ଆଚାର୍ଯ୍ୟ ସେ ଟୀକା ଲେଖିଲେ ନା, ପୂର୍ବବା ଯେତେବେଳେ ଆସିଲେ, ସରି କଣ ନୁହଁ, ରୂପ ସେତେବେଳେ ଆସିଲେ ପୂର୍ବବା ପାଖକୁ, ସେଥିପାଇଁ ସେ କହିଦେଲେ ଦେବତାମାନେ ଏମିତି ନୁହନ୍ତି, ସେମାନେ ଯୋଉ ପରସ୍ପର ସବୁବେଳେ ସୁନ୍ଦରୀ ନାରୀମାନଙ୍କ ପାଖରେ ରୁହନ୍ତି, ତାର ଅର୍ଥ ନୁହେଁ ଯେ ସବୁବେଳେ ଆଜିକାଲି ଯେମିତି ପୁରୁଷ ସ୍ତ୍ରୀମାନେ ବ୍ୟବହାର କରନ୍ତି ସେମିତି ନାହାନ୍ତି। କଲଗୀତ ମଙ୍ଗଲମ୍, ସବୁବେଳେ ଭଗବାନଙ୍କର ଭଜନ ସାଧନ କରନ୍ତି, ଭଜନ ଗାଆନ୍ତି, ବିଭିନ୍ନ ଉଦ୍ୟାନକୁ ଯାଆନ୍ତି, କ୍ରୀଡ଼ା କରନ୍ତି, କିନ୍ତୁ ଏମିତି ନୁହେଁ ତାଙ୍କର କାମ ସରଳଟା, ଏମିତି କାମ ସରଳ ନୁହେଁ ମଣିଷରେ, ଏଗୁଡ଼ାକ ପୁରା ନା। ଉର୍ବଶୀ ଯେତେବେଳେ ଆସିଲେ ସାଙ୍ଗେ ସାଙ୍ଗେ କହିଦେଲେ ମୁଁ ଘୃତ ଭୋଜନ କରିବି, ମୁଁ ତୁମକୁ ରତି ବିନା ସହବାସ ବିନା ଅନ୍ୟ ସମୟରେ କେବେ ଉଲଗ୍ନ ଦେଖିବିନି, ଷ୍ଟ୍ରିକ୍ଟଲି ଗାଇଡ଼ଲାଇନ୍ସ ଦେଇଦେଲେ, କାହିଁ ଜାଣନ୍ତି ମଣିଷ ଏଗୁଡାକ ଲଙ୍ଗଳା, ଏଗୁଡାଙ୍କର କାମି ଲୋକ, ଗୁଡା କେଉଁ ଯୁଗର କଥା, ସେ କାହିଁକି ସେତେବେଳେ ଗାଇଡ଼ଲାଇନ୍ସ ଦେଇଦେଲେ, ଏରେ ମୃତ୍ୟୁ ଲୋକମାନଙ୍କ ପାଇଁ କହିଦେଲେ, ଏଠି କାମର ଭାବନାଟା ପ୍ରଚୁର ରହିଛି, ସେଥିପାଇଁ ଆମେ ସେ ଆମର ସେ ଭାବନାଟା ରହିଛି ବୋଲି ପ୍ରାକୃତଟା ଭାଗବତରେ ଯେଉଁଠି ଗୋଟେ ନାରୀର ସୁମେ କାହିଁ ଭାଗ ମନା କରାଯାଉଛି, ଦାରୁ ବି ମୂର୍ତ୍ତି, ଦାରୁରେ ତିଆରି ହେଇଥିବା ମୂର୍ତ୍ତିକୁ ବି ତୁମେ ସ୍ପର୍ଶ କରିବନି, ପଦାପି ନ ସ୍ପୃଶ୍ୟତ ଭିକ୍ଷୁ, ସନ୍ନ୍ୟାସୀ ଯେ ବ୍ରହ୍ମଚାରୀ ଦାରୁର ତିଆରି, ଦାରୁ ମାନେ କଣ, କାଠରେ ତିଆରି ନାରୀ, ତା ପିକ୍ଚର ବି ଦେଖିବନି, ତାକୁ ପାଦରେ ସ୍ପର୍ଶ କରିବନି, ଏତେ କାହିଁ କାହିଁକି ଏଇଟା ମନେକର, ଏଇଟା ମାନସିକ ବିକାର, ଏଇଟା ଏଇଟା ଜନ୍ମ ଜନ୍ମାନ୍ତର ରହିଛି। ତେଣୁ ଉଦ୍ଧାର ପାଇବାକୁ ହେଲେ ଏଇ ଭଗବାନଙ୍କୁ ପ୍ରାର୍ଥନା ନିଷ୍କପଟ ସେବା କଲେ ଗୁରୁ ବୈଷ୍ଣବଙ୍କର କୃପା ହେଲେ ଯାଇକି ହବ। ଆଉ ଭଗବାନ ପାଖରେ ଏଇଟା କାହିଁକି ରହିବ, ସେ ତ ଅନ୍ତର୍ଯ୍ୟାମୀ, ତାଙ୍କ ଦୋଷ କ'ଣ, କୌଣସି ଦୋଷ ନାହିଁ। ସେ କହୁଛନ୍ତି ଯେ ଅନ୍ତର୍ଯ୍ୟାମୀ ଭିତରେ ଅଛନ୍ତି, ସେ ବାହାରେ ଆଲିଙ୍ଗନ କଲେ କ'ଣ ତାଙ୍କ ଦୋଷରେ, ସେ କାହା ଭିତରେ ନାହାନ୍ତି। ପର ବୋଲି ଯୋଉ କହୁଛ ପର ସ୍ତ୍ରୀକୁ ଆଲିଙ୍ଗନ କଲେ, ସେ ଗୋପୀଙ୍କର ପତି ହୃଦୟରେ ଅଛନ୍ତି, ଗୋପୀଙ୍କ ଭିତରେ ଅଛନ୍ତି, ସର୍ବନ୍ତର୍ଯ୍ୟାମୀ ଭିତରେ ଅଛନ୍ତି। ତେଣୁ ସେ ନିଜେ ନିଜକୁ ଆଲିଙ୍ଗନ କଲେ, ବାସ ସିଦ୍ଧାନ୍ତ ଧରାଯିବ ନିଜେ ନିଜକୁ ଆଲିଙ୍ଗନ କଲେ କୌଣସି ଦୋଷ। ବଡ଼ ବୈଜ୍ଞାନିକ ଦୃଷ୍ଟିକୋଣରୁ ସୁନ୍ଦର ଭାବରେ ପ୍ରବଚନ ଦେଇଛନ୍ତି ସୁଖଦେବ ଗୋସ୍ୱାମୀ, କୌଣସି ଦୋଷ ନାହିଁ ଭଗବାନଙ୍କ ପାଖରେ, କୌଣସି ଦୋଷ ଲାଗିପାରିବନି। ଯଦି ଦୋଷ ଲାଗିବ ତାହେଲେ ତାଙ୍କ ପାଖରେ ଭଗବାନ ଶବ୍ଦରେ ଆଉ ଲାଗିପାରିବନି। ଭଗବାନ ଶବ୍ଦ ପାଖରେ କ'ଣ ଦୋଷ କେମିତି ଲାଗିବ? ଜଗତରେ ଯାହା ଆମେ ନୀତି ବୁଦ୍ଧି ଯାହା ସବୁ ଖର୍ଚ୍ଚ କରୁଛେ ସବୁ ଏଇ ଜଗତ ପାଇଁ, ସ୍ୱର୍ଗ ପାଇଁ ବି ନୁହେଁ, ଭଗବାନ ପାଇଁ କ'ଣ କହୁଛ ତୁମେ? ତୁମେ ଯେତେ ବୁଦ୍ଧି ହବ, ଯେତେ ବଡ ନୀତି ନୀତିବାନ ହଉ, ଏଇ ଜଗତରେ, ଏଇ ଜଗତର ପ୍ରିନ୍ସିପଲ୍ ନେଇ ତୁମେ କଥାବାର୍ତ୍ତା କରୁଛ, ଭଗବାନ ପାଖରେ ସେସବୁ କିଛି ନାହିଁ। ସବୁ ନିୟମ ସେ ବଦଳେଇ ପାରିବ। ତେଣୁ ଏ କଥା ହିଁ ସୁଖଦେବ ତାଙ୍କୁ ଉତ୍ତର ଦଉଛନ୍ତି। ଆହୁରି ବି ରହିବ, ଦ୍ୱିତୀୟ ପ୍ରଶ୍ନର ଉତ୍ତର ରହିବ, ଦ୍ୱିତୀୟ ପ୍ରଶ୍ନ କାଲି ଦ୍ୱିତୀୟ ପ୍ରଶ୍ନ ଯୋଉ କରିଛି ତାର ଉତ୍ତରକୁ ଦେବେ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଭାଗବତ ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ।